শ্রীমদ ভগবদ গীতার দ্বিতীয় অধ্যায় ব্রাহ্মণ শ্রবণ করুথলে অর্জুন জাগতিক নীতিকু পরাস্ত করি যুক্তি দ্বারা বৈদিক নীতিকু স্থাপন কলে। কিন্তু সুধর্ম যে তাঁর নিজের সুধর্ম রয়েছে, অর্জুনকর জ্ঞান থিলে বি ব্যক্তি জানিপারে, যেমি তার নিজের স্থিতি রয়েছে কিছু শ্রবণ করি কিছু শ্রদ্ধা করি জানিপারে। কিন্তু প্রত্যেক ব্যক্তি জীবনের ভিন্ন ভিন্ন স্থিতি ভগবান পকাইবে। সে সময় তাকে ইংলিশে যা কে পারপ্লেক্সিটি, সেটা এমনি গোটে যা কে গোটে টিডিএস কমপ্লেক্স টাইম, যেটা যেটা অতি জটিল সময়। আমার ওড়িয়ার গোটে কুযায় এণু মারিলে ব্রহ্মহত্যা, সেণু মারিলে গোহত্যা। যদি গোটে ব্যক্তি সে যদি এপটে অসুবিধা হবে তাহলে ব্রাহ্মণ মরিযে, সেপটে অসুবিধা হলে গোমাতা চালিযে। কারণ গোমাতা যেত ইম্পর্টাণ্ট, ব্রাহ্মণ সেত। সে ব্যক্তি যেমি পরিস্থিতি পড়ে, সব গাঁরে মা মানে কুহতে কথা, আমি ছোট পিলা বেড়ে শুনেছি, এণু মারিলে ব্রহ্মহত্যা, সেণু মারিলে গোহত্যা। তাহলে সে ব্যক্তি যেমি পরিস্থিতি রে, সেভাবে জনকর বৈদিক জ্ঞান থিলে বি সে জাণিলে ভুল ঠিক কিছু, কিন্তু সমস্ত জীবনের কর্মফল সমান না। এভাবে এক স্থিতি আসিকি পৌঁছে সেটা ইন্ডিভিজুয়াল প্রবলেম তা কুযায়। গোটে ব্যক্তির কর্মফল হিসাবে তার স্বাভাবিক ভাবে কন, তার স্বাভাবিক, তার স্বাভাবিক ভাবে তার সে সমস্যাটা। মোর যে ভজনের সমস্যা সেটা তোমার না, তোমার যে ভোজন সমস্যা সেটা আউ জনকর না। কারণ প্রত্যেক ব্যক্তির কর্ম হিসাবে দুর্বলতা অলগা, শরীর স্বভাব অলগা, রুচি অলগা। মানুষ সে ভাবুছে মু সুখর রয়েছে না, না সুখর রেটা সহজ না, এটা ফাস্ট বুঝিয়া পড়ব। রূপাজী মহারাজ সে সব ভগবান লোক না, সেপি সে গোটিয়ে কথা সব আমি ডিরেকশন দেলে ঠিক আছে, এটা তুমি ব্যাড বার্গেনিং গোটে করেছ, মেটেরিয়াল ওয়ার্ল্ড কু আসবে আর তো ভৌতিক জগৎ কু আসবে, আর গোটে শরীর পাইবা মানে এটা গোটে ব্যাড বার্গেনিং। তুমি কোণী জিনিসটি করা গেলে কেবল তুমি গোটে উদ্বিগ্ন নেওয়া পড়ব, বিষয় ভোগ করা গেলে বি উদ্বিগ্ন, এটি মানে কোণী হিসাবে তুমি বিষ্পুলে তুমি রইপারে না, শান্তি রইপারে না, সব ব্যবস্থা আছে শান্তি রইপারে না। যেমি জেলখানার সব ব্যবস্থা আছে, মন্দির বি অছি, ফিস্ট বি দিয়া হচ্ছে, মেনু অছি, আমার তো এমনি যাবারটা খাই দেছে, তাঁর মেনু অছি, এয়া এয়া খাইবে, সে কেদিন আমিষ খাইবে, কোদিন কোণ করবে, কোদিন কীর্তন, সব ব্যবস্থা আছে, সে সেটা শান্তি রইপারে না, সেটা তার স্থান নুহে। সেভাবে এই কথা এই অর্জুন যে কুমার না বৈদিক নীতি সে জাঁচান ভগবান আগে উপস্থাপিত করছেন, কিন্তু তাঁর যে ইন্ডিভিজুয়াল প্রবলেমটা আসিক পৌঁছিছে সেটা আমার নিজ নিজের সমস্যা, সেটা কুযায় ভজন পথ জন চালে জন জন নিজের নিজের গোটে সমস্যা আসি পৌঁছে, সেটা পূর্বর কর্ম হিসাবে হোক কিংবা নিজের স্বভাব হিসাবে সেইটা অপরাধ বশত আমি নিজের ক্রিয়েট করতে। গোটে মন্দির দেখবে বহু ভক্ত অনেক, গোটে গোটে লোক জীবন সারা সেটি কটাই দেছে আনন্দরে সেবা করি, কিন্তু আউ গোটে ভক্ত সে মন্দির বিষয়ে রইপারে, তাকে ভাল লাগুনি, সে কোনসি মন্দির বি রইপারে, সেটা তার স্বভাবর সমস্যা, সেটা তার সমস্যা। গোটে প্রাক্টিক্যাল তাকে এই জিনিসটা ভাল লাগুনি, এ ভক্তর আচরণ ভাল লাগুনি, এইটি খাইয়া পিয়া ভাল লাগুনি, সেটা তার প্রবলেম, সে যেমনি গেলে তার সে প্রবলেমটা রহবে, সেটা ইন্ডিভিজুয়াল প্রবলেম কুযায়, সেটা ব্যক্তি সমাধান করে পারে না। সেপাই গুরু গ্রহণ করা যায়, গুরু গ্রহণ যে করা যায় এর মুখ্য উদ্দেশ্য হচ্ছে প্রাক্টিক্যাল স্পিরিচুয়াল প্রবলেম যেটা রয়েছে সেই ব্যক্তির স্বভাব হিসাবে সেটাকে সলভ করে পার না, সেটা করে পার। গুরু কেমি কেবে যে তুমি এটা কর বলে গুরু গুরু কেমি জাঁবে সেই জিনিসটা, সেপা গুরুঙ্কর যদি এটা লক্ষণ রক্ষা হল শাস্ত্রে যে ভগবান কে না আমার তসমাত গুরু প্রপদ্যন্তে জিজ্ঞাসু শ্রে উত্তম শাব্দে পরে চ নিষ্ণান্তে ব্রহ্মণী উপসমাশ্রয়। ভগবান এতে সব রখলে না, শিষ্যর লক্ষণ রাখলে গুরুর লক্ষণ, শিষ্য এমনি সমস্ত হইপারে না, লোক মানে এমনি কোণ ভাবি দীক্ষা নিয়ে যাবে, দীক্ষাটা না তুমি দীক্ষা নিয়ে যাওয়া পরে শিষ্য হইপারে না, শিষ্যত্ব শিষ্য হওয়া শিষ্যত্ব প্রাপ্ত হওয়া কুযায়, শিষ্যত্ব প্রাপ্ত হওয়া। যেমন স্কুলে আডমিশন করা, স্কুলে সব আডমিশন করতে না, সব পাঠ পড়তে আডমিশনটা করদ আত্মা কৌন কোণ পাঠ পড়া পড়ব না, আডমিশন করার অর্থ পাঠ পড়া পড়ব, শিষ্যত্ব যে প্রাপ্ত হওয়া তার লক্ষণ কোণ রা জিজ্ঞাসু শ্রেয় উত্তম, କେଉଁ ଲୋକମାନେ ଶିଷ୍ୟତ୍ୱ ପ୍ରାପ୍ତ ହେଇପାରିବେ? ଏଇ ଠିକ ଜଷ୍ଟ ଏଇ ଶ୍ଳୋକଟା ଏଇଠି ପ୍ରଭୁପାଦ ଯାହା ଲେଖିଛନ୍ତି ନା ବଳଦେବ ଦାସଙ୍କର, ପ୍ରଭୁ ଅର୍ଜୁନଙ୍କର ଗୋଟେ ଭଲ ଗୁଣ ଥିଲା, ଶିଷ୍ୟତ୍ୱ ସେ ପ୍ରାପ୍ତ ହେଇପାରିବେ ତାଙ୍କ ଲକ୍ଷଣ ଥିଲା, କାହିଁକି ନା ଜିଜ୍ଞାସୁ ଥିଲେ। ପ୍ରତ୍ୟେକ ଲୋକର ସମସ୍ୟା ଅଛି, ସେ କେତେ ଜ୍ଞାନୀ ଲୋକ ହେଲେ ବି, ଜଣେ ଅତ୍ୟନ୍ତ ଉନ୍ନତ ସ୍ତରକୁ ହେଲେ ବି ତାର ଭଜନର ସମସ୍ୟା ଅଛି, ସେ ଚାହୁଁଛି ଗୋଟେ ଉନ୍ନତ ରସ ପ୍ରାପ୍ତ ହେବା ପାଇଁ, ସେଟା ତାର ମିଳୁନି, ତାର ଡିଜାୟର ବି ନାହିଁ, କାମନା ବି ନାହିଁ, କିନ୍ତୁ ସେ ସେଥିରେ ଭଗବାନଙ୍କ ଲୀଳାରେ ପ୍ରବେଶ କରିପାରୁନି, ତାର ସେଟା ସମସ୍ୟା। ସେଥିପାଇଁ ତାକୁ ତା ଇଣ୍ଡିଭିଜୁଆଲ ପ୍ରୋବ୍ଲେମ ପାଇଁ ସେ ବି ସେଭଳି ଉନ୍ନତ ବୈଷ୍ଣବଙ୍କର ସଙ୍ଗ କରେ, ସେଥିପାଇଁ ଉତ୍ତମ ଅଧିକାରୀ ମାନେ ଉତ୍ତମ ଅଧିକାରୀଙ୍କ ସଙ୍ଗ କରନ୍ତି, ତାଙ୍କର କେଉଁଠି ରସାଭାସ ହେଉଛି, କେଉଁଠି ମତିର ବିକ୍ଷେପ ଆସୁଛି, କାହିଁକି ଏଟା ଆସିଲା, କ'ଣ ସୂକ୍ଷ୍ମ ଦୋଷ ରହିଲା, ସେମାନେ ଉତ୍ତମ ଅଧିକାରୀ ଉତ୍ତମ ଅଧିକାରୀଙ୍କ ସଙ୍ଗ କରି କାହାକୁ ଏଠି ଛଡ଼ାଯାଏନି, କେହି ଇଣ୍ଡିଭିଜୁଆଲି ରାସ୍ତାରେ ଚାଲିପାରିବେନି, ଏ ଗୋଟେ ଏମିତି ପଥ କେହି ଚାଲିପାରିବେନି, ସେଥିପାଇଁ ସମସ୍ତେ ସଙ୍ଗ ମାଗନ୍ତି, ସମସ୍ତେ ସଙ୍ଗ ମାଗନ୍ତି, ଶାସ୍ତ୍ରର ସଙ୍ଗ, ଗୁରୁଙ୍କର ସଙ୍ଗ, ଆଚାର୍ଯ୍ୟଙ୍କର ସଙ୍ଗ, କାରଣ ସଙ୍ଗ ବିନା ତୁମେ ଏଠି ଚାଲିପାରିବନି ଏ ପଥ ଏଭଳି। କାରଣ ଅଲଗା ଆଡ଼େ ଭୌତିକ ଜୀବନରେ ତୁମକୁ କିଛି ତୁମେ ରୋଷେଇ କରୁନ ହୋଟେଲରୁ ଖାଇପାରିବ, ଖାଇବା ପାଇଁ ରହିବା ପାଇଁ ଯେକୌଣସି ଭୋଗ କରିବା ପାଇଁ ସବୁ ସବଷ୍ଟିଚ୍ୟୁଟ୍ ରହିଛି, ସବୁ ପ୍ରକାର ବ୍ୟବସ୍ଥା ରହିଛି। ଯେମିତି ସବୁ ବିଦେଶ ଗୁଡ଼ାକରେ ଆସିଗଲାଣି, ଏଗୁଡ଼ା ସବୁ ଖରାପ କଥା, ଜାଣିବା ଦରକାର, ଲୋକ ବିବାହ ହେବେ କିନ୍ତୁ ସାଙ୍ଗରେ ରହିବେ, ଇଣ୍ଡିଆରେ ବି ସେମିତି ଆସିଗଲାଣି, ତା ଗୋଟେ କ'ଣ ଇଂଲିଶ ଟର୍ମରେ କହୁଛନ୍ତି ମୁଁ ସେଇଟା ଜାଣିନି, ସବୁ ପ୍ରକାର ବ୍ୟବସ୍ଥା ଜୀବନରେ ରହିଛି। ପିଲା ସନ୍ତାନ ତୁମର ନା, ଗୋଟେ ପିଲାକୁ ରଖିଦେବ, କ'ଣ କୁହନ୍ତି କି ପୁଅଟା ଆଡପ୍ଟ କରନ୍ତୁ, କ'ଣ ତାକୁ ଓଡ଼ିଆରେ କହୁଛ, କ'ଣ ପୋଷ୍ୟ ପୁତ୍ର କରିଦେବେ, ସବୁ ଜିନିଷ ଏଠି ସବଷ୍ଟିଚ୍ୟୁଟ୍ ଅଛି, ସେଠି ସ୍ପିରିଚୁଆଲ ସବଷ୍ଟିଚ୍ୟୁଟ୍ କିଛି ନାହିଁ। ଆତ୍ମା ଯୋଉ ଚାହୁଁଛି ଶାନ୍ତିଟା, ଶାନ୍ତିର ସବଷ୍ଟିଚ୍ୟୁଟ୍ଟା କ'ଣ, କ'ଣ କଲେ ଆମେ ଶାନ୍ତି ପାଇବା, ତାର ସବଷ୍ଟିଚ୍ୟୁଟ୍ ତାକୁ ଯୁଆଡ଼େ ଦେଇ ହେବ ନାହିଁ, ସେଟା ଗୋଟେ ସେଟା କେବଳ ପରମାତ୍ମା କୃଷ୍ଣଙ୍କ ପାଖରୁ ଆସିବ। ଜଣେ କାହିଁକି ଏତେ ଖୁସି ଲାଗୁଛି ଜଣଙ୍କୁ, କାହିଁକି ଜଣଙ୍କୁ ଏତେ ଆନନ୍ଦ ଲାଗୁଛି, ସେଟା କିଏ କହିପାରିବ, ସେଟା କେହି ଦେବି, ଏଇ ଜଗତରେ କେହି ଦେଇପାରିବ, ସେଥିପାଇଁ ପିତା ମାତା ସବୁ ସମସ୍ତଙ୍କର ଅବଦାନ ରହିଛି, ଶରୀର ପ୍ରତି ଆତ୍ମା ପ୍ରତି କାହାର ଅବଦାନ ନାହିଁ, ସେଥିପାଇଁ ସମସ୍ତଙ୍କୁ ରିଜେକ୍ଟ କରିଦିଆ ହେଲା, ଭାଗବତ ରିଜେକ୍ଟ କରିଦେଲେ, ପିତା ନ ଶସ୍ୟା ଗୁରୁ ନ ଶସ୍ୟ ସମସ୍ତେ କାଟି ଉଠେଇ ଦେଲେ ଋଷଭଦେବ, ଶରୀର ପ୍ରତି ଅବଦାନ ରହିଛି, ବାପା ଶରୀର ଦେଇଛନ୍ତି, ମା ପୋଷଣ କରିଛନ୍ତି, କିନ୍ତୁ ଆତ୍ମାର ପାଇଁ କଲ୍ୟାଣ କିଏ ଆମର କରିପାରିବେ, କେହି ଆତ୍ମାକୁ ଶାନ୍ତି ଦେଇପାରିବେ, ଶରୀର ପାଇଁ ଯାହା କିଛି କରୁଛନ୍ତି। ଆଉ ଆମ ଏଥିପାଇଁ ପିତାମାତାଙ୍କୁ ରେସ୍ପେକ୍ଟ ଦଉଛେ, ଯେହେତୁ ଶରୀରଟା ଆମର ବର୍ତ୍ତମାନ ଆତ୍ମାନୁସନ୍ଧାନରେ ଲାଗିଛି, ସେମାନେ ଆମକୁ ସାହାଯ୍ୟ କରିଛନ୍ତି, କିନ୍ତୁ ନିରପେକ୍ଷ ଭାବରେ ବିଚାର କରିକି ଦେଖିବା ଜଗତରେ କେହି ଆତ୍ମାର କଲ୍ୟାଣ କରିପାରିବେ, କିନ୍ତୁ ଆତ୍ମାର କଲ୍ୟାଣ କିଏ କରନ୍ତି ନା, ସେ ଗୁରୁ ଆଚାର୍ଯ୍ୟ ବର୍ଗ, କାରଣ ସେମାନେ କେବଳ ଆତ୍ମ ସମ୍ବନ୍ଧୀ, ଏ ଲୋକର ଷ୍ଟାଣ୍ଡାର୍ଡଟା କ'ଣ, ଏ କେଉଁ ସ୍ଥିତିରେ ରହିଛି, ଏ କିଭଳି ଦେହ ଆଉ ଆତ୍ମାକୁ ନେଇକି ବଞ୍ଚିକି ଭଲରେ ରହୁ, ଦେହଟି ଭଲରେ ରହୁ, ଭଗବାନଙ୍କୁ ଟିକେ ଭଜନ କରୁ, ତାକୁ ହେଲ୍ପ କରିବେ, ପ୍ରମୋଟ କରି ତାକୁ କେମିତି ସେ ଉପରକୁ ଧୀରେ ଧୀରେ ଉଠିବ। ଭକ୍ତି ଯୁଗରେ ସାଧୁମାନେ ଯେଉଁ ସାହାଯ୍ୟ କରନ୍ତି, ସେ କେବଳ ଚାହାନ୍ତି କେମିତି ଜୀବନଟା ଟିକେ ଶାନ୍ତିରେ ରହୁ, ଆଉ ଶାନ୍ତିରେ ରହିବାର ଉପାୟ ହେଲା କୃଷ୍ଣଙ୍କୁ ଭଜନ କରୁ। ଏଇ ଯେଉଁ ଏଇ କଥା ଆମେ ଆଲୋଚନା କରୁଛେ, ଏଇ ଗୁରୁଗ୍ରହଣ କଥାଟା ଏପଟେ ଆସୁଛି ନା, ଜିଜ୍ଞାସୁ ଶ୍ରେୟ ଉତ୍ତମମ୍, ପ୍ରଭୁଜୀମାର ଶୁଣନ୍ତି, ଗୋଟେ ଗୋଟେ ଗୁରୁଗ୍ରହଣ କରିବା ଗୋଟେ ଫେସନ୍ ଜିନିଷ ନୁହେଁ, ସେ ଗୁରୁଗ୍ରହଣ କରୁଛି ମୁଁ ବି ଗୋଟେ ଗୁରୁ, ନାଇଁ ଜିଜ୍ଞାସୁ ଶ୍ରେୟ ଉତ୍ତମମ୍, ତାର ଜିଜ୍ଞାସ ମନୋଭାବ ରହିବା ଦରକାର, ମୋର କାହିଁକି ଭଜନ ହେଉନି, ମୁଁ କାହିଁକି ଏତେ ଦିନ ଭଜନ କଲି, ମୋର କାହିଁକି ମତି କୃଷ୍ଣଙ୍କ ପାଖରେ ରହୁଛି, ସବୁବେଳେ ତାର ଜିଜ୍ଞାସୁ ମନୋଭାବ ଆସିବ, ସବୁବେଳେ ପଚାରିବ ମୋର କ'ଣ କରିବା ଦରକାର, ମୁଁ କ'ଣ ଏମିତି ଖାଲି ପଇସା ରୋଜଗାର କରିବି, ଖାଇ ପିଇ ଦିନ ଗୋଟେ ଦେବି, ମୋର କ'ଣ ଜୀବନର ଲକ୍ଷ୍ୟ, ମୁଁ କ'ଣ ଏମିତି ଖାଲି ମନ୍ଦିର ରହି ଖାଲି ସେବା ଟିକେ କରିଦେବି, କାହିଁକି ମୋର ଗୋଟେ ଭଗବାନ ଆସ, ତାର ଜିଜ୍ଞାସୁ ସବୁବେଳେ ଆସିବ, କି କେଉଁ ଜିଜ୍ଞାସୁ ଆସିବ, ସେ ଉତ୍ତମମ୍, ଶ୍ରେୟ ମଙ୍ଗଳ ଭିତରେ ଉତ୍ତମ, ଯେଉଁଟା ଜିଜ୍ଞାସୁ ମୁଁ କେମିତି ସଂସାର ପାର ହେଇକି ଯିବି, ଛୋଟ ଜିନିଷ କିଛି ନାହିଁ, ଆଜ୍ଞା ମୋ ସ୍ତ୍ରୀ ସାଙ୍ଗରେ ପଡ଼ୁନି, ଆଜ୍ଞା କ'ଣ କରିବି, ମୋର ଏଇଟା ହେଲେ ମୁଁ କ'ଣ କରିବି, ଆରେ ଯେତେ ପ୍ରକାର ପ୍ରୋବ୍ଲେମ ଅଛି ସବୁ ସ୍ପିରିଚୁଆଲ ଲୋକର, ଯେତେ ପ୍ରକାର ପ୍ରୋବ୍ଲେମ ସବୁ କେଉଁଠି ତିଆରି ହେଉଛି, ସ୍ପିରିଚୁଆଲ ଫିଲ୍ଡରୁ ତିଆରି ହେଉଛି, ମେଟେରିଆଲ ତିଆରି ହେଉଛି, ସ୍ପିରିଚୁଆଲ ଫିଲ୍ଡରେ କିଛି ଭୁଲ କାମ କରୁଛି, ସେଥିପାଇଁ ଏସବୁ ଆଧ୍ୟାତ୍ମିକ ଜିନିଷରେ ଯିଏ ଭଗବାନଙ୍କର ଭକ୍ତ ହେଲା, ସେ ଭକ୍ତିରେ ଠିକ୍ସେ ନ କଲେ ତାର ସମସ୍ୟାଟା ଆସିବ। ଜଗତର ସମସ୍ତ ସମସ୍ତ ସମସ୍ୟାର ସମାଧାନ ହେଉଛି ଭଗବାନଙ୍କର ଭକ୍ତି, ଯଦି ଭକ୍ତି କଲାପରେ ଜଣଙ୍କର ପ୍ରୋବ୍ଲେମ ଆସୁଛି, ସେ ଆଉ କିଛି କରିପାରିବେନି, ସେ କେବଳ ଚାହିଁବେ ଏଇଟା ମୋର କର୍ମଫଳ ବୋଲି, ତୁମେ ଔଷଧ ଖାଇଲା ପରେ ଯେମିତି ଯେମିତି କ୍ୟାନ୍ସର ଗୋଟେ ହେଉଛି, କ୍ୟାନ୍ସର ଲାଷ୍ଟ ଜିନିଷ ଭାବୁଛି କ'ଣ, କେମୋ, କେମୋ ତ ମୁଁ ଦିଆହେଲା, ତାପରେ ଯଦି କାମ ନ କଲା, ତାପରେ ଆଉ ତ କିଛି ନାହିଁ, ଆଉ କିଛି ନାହିଁ, ତୁମେ ଆଜିରେ ତୁମେ ବଞ୍ଚିପାର କିମ୍ବା ମରିପାର, ସେଭଳି ତୁମେ ଶରଣାଗତ ହେଲା ପରେ ବି ଯଦି ତୁମକୁ କିଛି ଭଗବାନଙ୍କ ଦୁଃଖ ଆସୁଛି, ଭଲ ଆସୁଛି, ଏଇଟା ଜାଣିବା ପଡ଼େ ମୋର କର୍ମଫଳ, ଆଉ ଏଇଟା ଭଗବାନଙ୍କ ଦ୍ୱାରା ଆରେଞ୍ଜମେଣ୍ଟ ହେଉଛି, ମୋତେ ଆହୁରି ବ୍ୟାଣ୍ଡ ହେବାକୁ ପଡ଼ିବ, ସରେଣ୍ଡର ହେବାକୁ ପଡ଼ିବ, ଆଉ ତୁମେ ତ ଭାବିବ ନାହିଁ ନା ଆଉ କିଛି ୟାର ସମାଧାନ ରହିଛି, କି ସମାଧାନ ନାହିଁ, ଭୌତିକ କୌଣସି ସୂତ୍ର ଦ୍ୱାରା ଆଧ୍ୟାତ୍ମିକ ଜୀବନର ସମାଧାନ କରିହୁଏ, ଏଇଟା ଶରଣାଗତି ଜିନିଷ, ତୁମେ ଶରଣ ଶରଣାନ୍ତରେ ଯିବାକୁ ଚାହିଁବ, ତୁମେ ଯେତେବେଳେ ହେଲ୍ପ ଚାହିଁବ, କେଉଁ ଗୋଟେ ମୁଁ ବସିକି ଏବେ କେଉଁ ଆର୍ଟିକଲ ଲେଖୁଥିଲି ନା କ'ଣ, ଇଂଲିଶ ଆର୍ଟିକଲ ନା କ'ଣ, କେଉଁ ଗୋଟେ ଭଲ ବଡ଼ ଚିନ୍ତା କରୁଥିଲି ରାତିରେ ଆସୁଥିଲା, ସେ କଥା ଯେ ପରମାତ୍ମା କ'ଣ କରୁଛନ୍ତି, ସେ ଜୀବାତ୍ମା ସାଙ୍ଗରେ ରହିଛନ୍ତି ନା, ତେଣୁ ଜୀବାତ୍ମାର ଯେଉଁ ଯେଉଁ ଜିନିଷଟା ଆସୁଛି, ତାର ଭାବନାଟା ଆସୁଛି, ସେଇଟାକୁ ସେ ରେକର୍ଡିଂ କରୁଛନ୍ତି। ଶୁଦ୍ଧ ଭାବନା କ'ଣ ଆସୁଛି, ଅଶୁଦ୍ଧ ଭାବନା କ'ଣ ଆସୁଛି। ଗୋଟେ ମାଟେ ଦେଖ, ମୁଁ ଗୋଟେ ଛୋଟ ଉଦାହରଣ, ସେଠି ବସିକି ସେ ରାତିରେ ଚିନ୍ତା କରୁଥିଲା ସେ ଜିନିଷଟା, ସେ ପୁଅଟା ବସିକି ଲେଖିପାରିଲି ସେ ଆର୍ଟିକଲ। ଗୋଟେ ମାଟେ ମା ଜଣେ ବସିଛି, ମା ବସିଛି, ସେ ତା ପୁଅର କେମିତି ଖାଉଛି ଦେଖିବ ସେଭଳି, ତା ଛୁଆଟା ଏମିତି ନାହିଁ ଯେ ମାଟା ଗୋଟେ ଖାଇ ଖାଇ ରୋଷେଇ କରି ଖାଇ ଛୁଆକୁ ଦେଇଦେବ, ନାଇଁ ନାଇଁ, ଦେଖିବ ସେ କେମିତି ଖାଉଛି। ଜନ୍ମ ଦେଲେ ବି ସେ ଦେଖିବ ଛୁଆଟା ଖରାପ ହେଇଯିବ, ଏମିତି କ'ଣ କଥା କହିଲାଣି, ଏମିତି କ'ଣ ଡ୍ରେସ୍ ପିନ୍ଧିଲାଣି, ଏମିତି କ'ଣ ତା ଆଚରଣ, ମାଟା ସବୁବେଳେ ଦେଖୁଛି ନା। ଆଉ କୌଣସି ଗୋଟେ ମା ଶାନ୍ତିରେ ରହିପାରେ, କାରଣ ତାର କ'ଣ ରହିଛି, ଆଫେକ୍ସନ୍ ରହିଛି। ମୋ ଛୁଆଟା ଏମିତି ବଦଳି ଗଲା କାହିଁ, କଥା ସେମିତି କାହିଁ କଲାଣି, ଡ୍ରେସ୍ ଏମିତି ପିନ୍ଧିଲାଣି, ଚାଲିଚଳନ ବଦଳି ଗଲାଣି। ଆଚ୍ଛା ସେଟା ଦେଖୁଛି, ପୁଣି ତାକୁ ବାଲାନ୍ସ କ'ଣ କରୁଛି, ତାର ମାଇଣ୍ଡ ତାର ଭଲ ଗୁଣଟା କ'ଣ, ନା ଯାହା ମୋ ଛୁଆ ଏମିତି ବଦଳିବ, ତାର ଏଇ ଗୁଣ ଗୁଡ଼ା ରହିଛି। ଗୋଟେ ଜଣେ ମା ସେ ବାହ୍ୟତ, ସେ ତ ଅନ୍ତର୍ଜାମୀ ନୁହେଁ, ସେ ବାହ୍ୟତ ତାର ଦୁଇଟା ସାଇଡ଼କି ଦେଖୁଛି, ପଜିଟିଭ ଜିନିଷ ଦେଖୁଛି, ନେଗେଟିଭ। ଭଗବାନ ସେଭଳି ଆମ ଅନ୍ତରରେ ଦୁଇଟା ଜିନିଷ ଦେଖୁଛନ୍ତି, ଆମର ଦୁର୍ବଳତାକୁ ଦେଖୁଛନ୍ତି, ୟାର ଏଇ ଦୁର୍ବଳତା ଅଛି। ଆଚ୍ଛା ମନୋଭାବଟା କ'ଣ ଅଛି, ଏଇଟାକୁ ଭଗବାନ ଜାଣୁଛନ୍ତି, ଜଗତ ଆମକୁ କିଛି କରିପାରିବେନି। ମୁଁ ଖୋଲା କହିଦେଉଛି, ତୁମେ ଯେତେ ବିଦ୍ୱାନ ବ୍ୟକ୍ତି ହୁଅ, ଜଗତରେ ଯେତେ ପ୍ରତିଷ୍ଠିତ ବ୍ୟକ୍ତି ହୁଅ, ଜଗତରେ ତୁମେ ଯେତେ ସମ୍ମାନ ପ୍ରାପ୍ତ ହୁଅ, ଜଗତ ଆମକୁ କିଛି ଦେଇପାରିବେନି। କେବଳ ଗୋଟିଏ କାମ କରିପାରେ ଜଗତବାସୀ, ଯଦି ଆମ ପାଇଁ କଲ୍ୟାଣ କରିପାରେ, ସେଥିପାଇଁ ସାଧୁମାନେ ପ୍ରବଚନ ଦେଲା ବେଳକୁ ଆପଣମାନେ ଆଶୀର୍ବାଦ କରନ୍ତୁ, ଆପଣମାନେ ଭଗବାନ ମୋ ପାଇଁ ପ୍ରାର୍ଥନା କରନ୍ତୁ, ଆଉ କିଛି ସେମାନେ ଆମର କରିପାରିବେନି। କାହିଁକି ନା ଆମର ଅନ୍ତର୍ଭାବଟାକୁ କେବଳ ଜଣେ ଜାଣୁଛନ୍ତି, ଅନ୍ତର୍ଯ୍ୟାମି ସେମାନେ କୁହାଯାଏ ଅନ୍ତର୍ଯ୍ୟାମି। ଆମେ କ'ଣ ଚାହୁଁଛେ, ସାଧୁ ହେଲା ପରେ ବି ଭକ୍ତ ହେଲା ପରେ ଆମେ କ'ଣ ଚାହୁଁଛେ, ଆମର କ'ଣ ନେଗେଟିଭ ଜିନିଷ ରହିଛି, କ'ଣ କ'ଣ ଆମର ୱିକନେସ୍ ରହିଛି, ଆମ ଭାବନାଟା କ'ଣ ରହୁଛି, ଆଉ କ'ଣ ଆମର ଭଲ ଗୁଣ ରହିଛି, ଭଗବାନଟା ବାଲାନ୍ସ କରୁଛନ୍ତି। ଆଚ୍ଛା ୟାର ଉଦ୍ଦେଶ୍ୟ ହେଉଛି ଏଇଟା, କି ଭଲ ଜାଗାରେ ରହିବା ପାଇଁ ଚାହୁଁଛି, କି ଭଲ ଖାଇବା ପାଇଁ ଚାହୁଁଛି, କି ଗୋଟେ ବଡ଼ ଲୋକ ଗୋଟେ ବଡ଼ ସାଧୁ ହେବାକୁ ଚାହୁଁଛି। ଆଚ୍ଛା ଆଚ୍ଛା କ'ଣ ତାର ଗୁଣ ରହିଛି, ଦୁର୍ବଳତା, ଆଚ୍ଛା ଏହା ରହିଛି, ଇଏ ତ ହେଇପାରିବେନି, ଏହା ହେଇପାରିବେନି। ଭଗବାନ ତୁମେ ଯେତେ ଚେଷ୍ଟା କଲେ କିଛି କରିପାରିବେନି, ଭଗବାନ ଦେଖୁଛନ୍ତି ନା, ଆମର ଦୁଇଟା ଜିନିଷ ଜାଣିଛନ୍ତି, ଆମର ଦୁର୍ବଳତାକୁ ଜାଣିଛନ୍ତି, ଆମର ମନୋଭାବକୁ ଜାଣିଛନ୍ତି, ସେ ଦୁଇଟା ବାଲାନ୍ସ କରିବେ, କରିକି ରେଜଲ୍ଟଟା ଦେବେ। ଏଇଟା ସବୁ ଇଏ ଜିନିଷ ତୁମେ, ଏଟା ତୁମର ଅନୁଭବରୁ ତୁମେ ଆଣିପାରିବ, ନହେଲେ ଆଣିପାରିବେନି। ତୁମେ ସାଧନ କର, ଯେତେ ପ୍ରକାର ସାଧନ କରୁଛେ ଆମେ, ସବୁ ସାଧନଟା ହେଉଛି ଆମର ଇଣ୍ଟରନାଲ ମୁଡ୍, ଯେଉଁଟାକୁ ଇଂଲିଶରେ କୁହାଯାଏ, ଆନ୍ତରିକ ଭାବଟାକୁ ଶୁଦ୍ଧ କରିବା ପାଇଁ। ମାଟା ଯେତେ ପ୍ରକାର ରୋଷେଇ କରୁ, ଯେତେ ପ୍ରକାର ରୋଷେଇରେ ମୁଁ ଲେଟା ହେଉଛି, କେବଳ ପରିଶିକି ଦେବାଟା, ସେଥିରେ ପରିଶିକି ଦେବ, ସେଇଟା ଗୋଟେ ସ୍ୱାମୀକି ସ୍ୱାଦ ଲାଗେ, ତାର ଛୁଆଟାକୁ ସ୍ୱାଦ ଲାଗେ, ସେ ବାସ୍ତର ଆସୁଥିବ, ଦେଖୁଥିବ, ସେ କ'ଣ ଗୋଟେ ଗୋଟେ କୁହନ୍ତି ଓଡ଼ିଆରେ, ସେଟା କ'ଣ ଆମର ଯେଉଁଟା ଜୁସ୍ କହୁଛେ ଓଡ଼ିଆରେ, ତ କ'ଣ କୁହନ୍ତି, ସବ୍ଜି ହେଇଥିବ, ଯେଉଁ ପାଣିଆ ସବ୍ଜି ଝୋଳ କୁହନ୍ତି, ସେ ପୋଟଳ ଝୋଳ, ଆଉ ଟିକେ ଝୋଳ ନଉ ନା, ଆଉ ଟିକେ ଛୁଆ ଏବେ ଖାଉନା, କାହିଁ ଡାଲି ଭଲ ଲାଗୁନି, ତ ଏଇଟାରେ ଖାଉନା, ତାର ଯେଉଁ ମନୋଭାବଟା ଟେଷ୍ଟ, ରୋଷେଇ ସେମିତି ନାହିଁ ଯେ ଗୋଟେ ମା କ'ଣ ଡେଲି ଭଲ ରୋଷେଇ କରିପାରିବ ନା, ଭାବିଲେ ତୁମ ମାତା ଡେଲି ଭଲ ରୋଷେଇ କରୁଛି, ହଁ ଭଲ ରୋଷେଇ କରିଥିଲେ ଯଦି ଭଲ ବ୍ୟବହାର ନ କଲା, ସେଟା ତୁମେ ଖାଇବା ପିଇବାକୁ ତୁମେ ମାନେ ଏମିତି ଅନେଲାଣି, ଏମିତି କ'ଣ ଦେଲାଣି, ତୁମେ ତ ସେ ମୁଣ୍ଡରେ ସେଇଟା ପଶିଲା, ତୁମେ କିଛି ସ୍ୱାଦ ଲାଗିବେନି। ଗୋଟେ ସାଧାରଣ ଗୋଟେ କର୍ମୀ ଲୋକରେ ତୁମେ ଦେଖ ତାର ଭାବ, ଏ ହୋଟେଲ ମାନଙ୍କରେ, ଯେଉଁ ବଡ଼ ବଡ଼ ହୋଟେଲ ମାନଙ୍କରେ କାହିଁକି ବଡ଼ ବଡ଼ ଅଫିସର ମାନେ ଯାଉଛନ୍ତି, ସେ ଘରେ ପିଲା ଛୁଆ ଯେମିତି ବ୍ୟବହାର କରନ୍ତିନି, ସେମାନେ ଆହୁରି ଭଲ, ତାକୁ ସାଙ୍ଗେ ସାଙ୍ଗେ ୱେଲକମ୍ କରିବେ। ଏଇ ଯେଉଁ ବଡ଼ ବଡ଼, ମୁଁ ତ କେବେ ଜୀବନରେ, ଆଉ ଅଛି ଅବଶ୍ୟ ବଡ଼ ବଡ଼ ହୋଟେଲରେ, ଆମେ ଏୟାରପୋର୍ଟ ହୋଟେଲ ମୁଁ ଦେଖିଥିଲି, ସେମାନେ ବହୁତ ଏତେ ସୁଇଟ୍ ଡିଲିଂ ସେମାନଙ୍କ କଥାବାର୍ତ୍ତା, ସାଙ୍ଗେ ସାଙ୍ଗେ ଜାଣିଛ ସିକ୍ୟୁରିଟି ୱେଲକମ୍ କରିବ, କହିଦେବା ନାହିଁ ଆପଣ ବସନ୍ତୁ, ଗାଡ଼ି ଏୟାରପୋର୍ଟ ଗାଡ଼ି ଏତିକି ସମୟରେ ଆସିବ, ଆଗରୁ ଆସିବେନି, ମୁଁ ଆପଣ ଡାକିଦେବି, ପୁରା ଜେଣ୍ଟଲ ଡିଲିଂସ, ପଶୁ ପଶୁ ସେମାନେ ସାଙ୍ଗେ ସାଙ୍ଗେ ସାଲ୍ୟୁଟ୍ ଲଗେଇବେ, ଚେୟାରରେ ବସେଇଦେବେ, ସେମାନେ ତାଙ୍କର ଯେଉଁ ହଲ୍ ରହିଛି ସବୁ ଏୟାରପୋର୍ଟରେ, ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ, ଯେଉଁ ବଡ଼ ବଡ଼ ହେଇଛି ଫ୍ରାଙ୍କଫର୍ଟ ଭଳି ଏୟାରପୋର୍ଟ, ମୁଁ ଫ୍ରାଙ୍କଫର୍ଟ ରହିଥିଲି, ଫ୍ରାଙ୍କଫର୍ଟ ଏୟାରପୋର୍ଟ ଯେଉଁ ତାର ଯେଉଁ କମ୍ପାନୀର ହୋଟେଲ ଗୁଡ଼ା ରହିଛି, ସେ ହୋଟେଲ ଗୁଡ଼ାକରେ ତୁମେ କେହି କହିବେନି ତୁମକୁ ଏଇଟା ଖାଇବି ଦିଅନ୍ତୁ, ନାଇଁ ନାଇଁ ତୁ ବାଡ଼ି ଖାଇବ, ଯେଟା ମନେ ଅଛି ତୁ ଯାହା ବାଡ଼ି ଖାଅ। ହଁ ମୁଁ କହିଲି ନା ମୁଁ ତ କିଛି ଖାଇବିନି, ମୁଁ ଦିନ ହେଲା କିଛି ଖାଇବି, ମୋର ଫ୍ରୁଟ୍ସ ଦରକାର, କହିଲା ଯେଉଁ ଫ୍ରୁଟ୍ସ ଦରକାର ତୁମେ ନେଇଯାଅ। ଆରେ ମୋତେ ଖରାପ ଲାଗିଲା କି ଫ୍ରୁଟ୍ସ ଗୁଡ଼ା କିନ୍ତୁ ଆମେ ମନେ ଛାଡ଼ି ନେଇଯିବୁ, କାହିଁକି ହ୍ୱାଇ ଆର୍ ସୋ ରିଲକ୍ଟାଣ୍ଟ, ଜଷ୍ଟ ଟେକ୍ ଇଟ୍, ହ୍ୱାଟ୍ ଏଭର୍ ୟୁ ୱାଣ୍ଟ ୟୁ କ୍ୟାନ୍ ଟେକ୍। ସେମାନେ ଏମିତିକା, ତା ବ୍ୟବହାର ଏତେ ସୁନ୍ଦର ବ୍ୟବହାର କରିଥାନ୍ତି ସେମାନେ, ମୁଁ ସେଠି ଶିଖୁଥାଏ। ଆରେ ଲୋକମାନେ ଏଇଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗୋଟେ ରାତି ହୋଟେଲ୍ ରହୁଛନ୍ତି, କାହିଁକି ତାଙ୍କୁ ସ୍ନେହ ମମତା ଘରେ ମିଳୁନି, ଜଣେ ବହୁତ ପ୍ରକାର ଖାଇବାକୁ ଦେଲେ ତ ଆମ ଆନ୍ତରିକ ମନୋଭାବଟା ଠିକ୍ ରହିନି ନା, ଆମେ ସେଭଳି ସବୁ ସାଧନ ଭଜନ ସବୁ କିଛି କରୁଛେ, ସେବା କରୁଛେ, ଆମ ଅନ୍ତରଟା ମନୋଭାବଟା ଗୋଟେ ଭଗବାନଙ୍କ ପ୍ରତି ଗୋଟେ ନେଚୁରାଲ ଆଟାଚ୍, ଭଗବାନ ସେଥିରେ ଡିଷ୍ଟର୍ବ ହୁଏ, ଆରେ ଏ ଲୋକଟାର ମନୋଭାବଟା ଭଲ ନାହିଁ, ଏ ବୋଧେ ନିଜର ବି କରିପାରୁନି, ମୋ ପାଇଁ ଚିନ୍ତା ବି କରୁନି, ଗୋଟେ ସାଧନର ସମସ୍ତ ଜିନିଷର ମୁଟା ହେଲା ସବୁ, ଗୋଟେ ଗରିବଟା ମାନେ ବଞ୍ଚିଛି କେମିତି ମୋ ଜଗତରେ ଚିନ୍ତା କର, ମୁଁ ବହୁତ ଆନାଲାଇଜ୍ କରୁଛି ନା, ଆନାଲାଇସିସ୍ କରୁଛି, ମୁଁ ସବୁବେଳେ ପ୍ରକୃତିକୁ ବୁଲେ, ଯେଉଁଠି ବୁଲେ ମୁଁ ଚିନ୍ତା କରେ ଗୋଟେ ଗରିବ ଲୋକ ଏଇ ଯେଉଁ ବୁଢ଼ାଟା ଆସିଛି, ମୁଁ ଏଇ ଚପ କରିବ ମୁଣ୍ଡରେ ପଶିଲା, ଆରେ ସେ ସାରୁ ପାଇବେ କେଜି କି ଦୁଇ କେଜି, ମୁଁ ତାକୁ ଚିନ୍ତା କରୁଥିଲି ନା, ଦେଖିଲାରେ ଏଇଠି କ'ଣ ସାରୁ ଲଗେଇଲାଣି, ଏଇଠି ଗୋବର ପଡ଼ିଥିଲା ସାରୁ ଲଗେଇଲାଣି, ହଉ ଠିକ୍ ଅଛି, ସେ ଅତି ହେଲେ 10 କେଜି ସାରୁ ପାଇବ, କେତେ ଦିନ ସମୟ ଦେଲାଣି, ତାର ଯେଉଁ ଶ୍ରମଟା ତା ସ୍ତ୍ରୀ ଦେଖୁଥିବ, ମୋ ସ୍ୱାମୀ ଯାଇକି ସାରୁ ଲଗଉଛି, ତାର କଣ ସେ ଗଲା ମାନେ ଏହା ସହ ଖରାପ କାମ କରିକି ସେ ତ ଖାଇବାକୁ ଦିଅ, ଆରେ ସେ ଲୋକଟା ସ୍ନେହରେ ବଞ୍ଚିଛି, ତା ସ୍ତ୍ରୀ ସ୍ନେହରେ ବଞ୍ଚିଛି, ଏ ଜଗତରେ ଯିଏ ବି ବଞ୍ଚିକି ରହିଛି ଅନ୍ୟ ଜଣଙ୍କର ଗୋଟେ ମମତାରେ ତା ସ୍ନେହରେ, ଭକ୍ତିରେ ଆମେ ବଞ୍ଚିବା ଭଗବାନଙ୍କର ସ୍ନେହରେ, ସେଥିପାଇଁ ଭକ୍ତକୁ ଜଗତରେ ଯେତେ ପ୍ରକାର ଲୋକ ଖାଇବା ପିଇବା ଭଲ ମନ୍ଦ ଦିଅନ୍ତୁ, ସବୁ ଅସନ୍ତୋଷ ହେବେ, କାହିଁକି ତାର ମାଲିକ ତାକୁ ସ୍ନେହ ଦେଉନି, ଭଗବାନ ତାକୁ ସ୍ନେହ ନହେଲେ କେମିତି ଧ୍ରୁବ ମହାରାଜ ବଣ ଭିତରେ ରହିଥିଲେ, 5 ବର୍ଷର ବାଳକ କେମିତି ବଣ ଭିତରେ ସେ 6 ମାସ ରହିଲେ, ଭଗବାନ ତାଙ୍କୁ ଏତେ ସ୍ନେହ ଦେଇ ଦେଉଥିଲେ, ସବୁ ସ୍ନେହଟା ଗୋଟେ ଅନ୍ତରରୁ ଆସେ ନା, ଆଉ ସବୁବେଳେ ଗୋଟେ ଉଦାହରଣ ଦିଏ, ମୁଁ ଦେଖିଛି ଏ ଯୋଉ ମାଟି ଯୋଉଟା ଯୋଉମାନେ ଖୋଳନ୍ତି, ଯୋଉମାନେ ମାଟି ଖୋଳନ୍ତି ତାଙ୍କୁ ସେ ଗୋଟେ ଶ୍ରେଣୀର ଲୋକ ଅଛନ୍ତି, ସେମାନେ ମାଟି ଖୋଳନ୍ତି କେବଳ, ସେ ମାଟି ଖୋଳିବା ଲୋକ କ'ଣ କରିବେ, ଆଣି ତାଙ୍କ ଛୁଆ ଗୁଡ଼ାକୁ ଟାଣିଦେବେ ଶାଢ଼ୀରେ, ଶାଢ଼ୀରେ ଟାଣିଦେବେ, ସେ ଝୁଲୁଥିବେ, ଦେଖ ସେ ଏତେ ଖରାରେ ଆଣିଦେବେ ଟାଣି ଦେଇଥିବେ, ସେ ମଝିରେ ଯାଇକି ତା ଛୁଆକୁ ଦେଖୁଥିବେ, ତାର ଗୋଟେ ସେ ଛୁଆର ଜୀବନଟା କ'ଣ, ଇଏ ମାର ବି ତାର ଗୋଟେ ସ୍ନେହ ମମତା ଇଏ ଖଟୁଛି, କିନ୍ତୁ ଇଏ କିଛି ବି ଆନନ୍ଦ ତାକୁ ଦେଉଛି, ଛୁଆକୁ ଏମିତି ସ୍ନେହ ଗୋଟେ ଏତେ ଶ୍ରମ ପରେ ତାକୁ ଗୋଟେ ସ୍ନେହ ଦେଉଛି, ସେଥିପାଇଁ ସେ ବଞ୍ଚିଛି, ଜଗତରେ ଖାଇବା ପିଇବାରେ କେହି ବଞ୍ଚନ୍ତିନି, ସେଥିପାଇଁ ଭକ୍ତର ସବୁ କିଛି ବ୍ୟବସ୍ଥା ହେଇଯିବ, ପ୍ରଭୁପାଦ ଏମିତି ଗୋଟେ ସୋସାଇଟି କରିଛନ୍ତି ମାନେ ଗୋଟେ ଦୁଃଖୀ ଜୀବକୁ କେବଳ ଗୋଟେ ଆଶ୍ରୟ, ମେଟେରିଆଲ ଆଶ୍ରୟ, ସ୍ପିରିଚୁଆଲ ଆଶ୍ରୟ, ଆଜିକାଲି ଏଇ ଯୋଉ ପିଲା ଆଜିକାଲି ତୁମେ ଯୋଉ ବ୍ରହ୍ମଚାରୀ ତୁମେ କିଛି ବି ଷ୍ଟ୍ରଗଲିଂ କରି ଚଳିପାରିବନି, ମୁଁ ଖୋଲା କୁ ଯଦି ଇସ୍କନ ନଥାନ୍ତା ତୁମେ କେବେ ବି ଜୀବନସାରା ବାବା ଯାଇପାରିବନି, ଆଉ ଯୋଉଠି ବାବା ଯିବ ଏଇଟା ଇଗ୍ନୋର ଭୋଗୀ ହେଇଯିବ, ଇସ୍କନ ଠାରୁ ବର୍ତ୍ତମାନ ଇସ୍କନ କ'ଣ ପୁରା ପୋଲିସ ଭଳିଆ ଅଛନ୍ତି ନା, କାଳୀ ମଙ୍ଗଳାରେ ଆସିଲୁ କ'ଣ କଲୁ ଛକା ପଜା ତୁମକୁ ଧରା ହଉଛି ନା, ତୁ ଅଲଗା ଯୋଉ ବାବା ଯିବ ତୁମେ ଭୋଗୀ ବି ହେଇଯିବ, କାରଣ ତୁମର ତ ଭୋଗ ପ୍ରବୃତ୍ତି ହିଁ ଅଛି, ତେଣୁ ଜୀବନକୁ ସବୁ ପ୍ରକାର ଜିନିଷ ମିଳିଲେ ବି ସେ କେମିତି ସାଟିସ୍ଫାଏ, ସେ ବୁଝିପାରୁନି, ସେଥିପାଇଁ ଗୋଟେ ଜଣେ ଭକ୍ତ ବି ବୁଝିପାରୁନି ମୋ ଜୀବନଟା ମୁଁ କାହିଁ କରିଛାରିଥିଲି, ଖାଇବି ବଞ୍ଚିବା ନାହିଁ, ଖାଇବି ବଞ୍ଚିବା ନାହିଁ ଅଛି, କ'ଣ ଦରକାର ଏତେ ସବୁ ଜିନିଷ କରିବା, କ'ଣ ଆବଶ୍ୟକ ଅଛି, ସେ ବୁଝିପାରିବନି, ମୋତେ କାହିଁ ଗୋଟେ ଆନନ୍ଦ ମିଳୁନି, ସ୍ନେହ ମିଳୁନି, ଭଗବାନ ଦେଖିଲେ କାହିଁ ମୋତେ ଆନନ୍ଦ ଲାଗୁନି, ଜପ କଲାବେଳେ ମୋର ମନ କାହିଁ ସ୍ଥିର ରହୁନି, ତାକୁ ସପୋର୍ଟ କରୁନାହାନ୍ତି କିଏ, ତାର ଇଣ୍ଟରନାଲ ମୁଡ଼ଟା ଯୋଉ ଆନ୍ତରିକ ମନ ହେବ ଏଟା ପରମାତ୍ମା ଜାଣିଦେଉଛନ୍ତି, ଯେହେତୁ ଅର୍ଜୁନ ଭଗବାନ ଗୀତା ଉପଦେଶ ଦେବେ, ତାର ଆନ୍ତରିକ ମନ ଗୋଟେ ଅର୍ଜୁନ ଭଗବାନ ଜାଣିଦେଇଛନ୍ତି, ଯିଏ ଗୋଟେ ମାନେ ପଡ଼ିଯାଇଛି ଡିଲେମାରେ, ଗୋଟେ ଦୁନ୍ଦାତ୍ମକ ସ୍ଥିତିରେ ପଡ଼ିଯାଇଛି, କିନ୍ତୁ ଲୋକଟା ଭଲ ଲୋକଟା, ଭଗବାନ ତୁମେ ଚୁଜ୍ କଲେ ନା ଅର୍ଜୁନଙ୍କୁ, ଆଉ 5 ଭାଇ ଭିତରୁ ଅର୍ଜୁନ କାହିଁ ଚୁଜ୍ କଲେ, ତାର ଆନ୍ତରିକ ମନୋଭାବଟା ଭଲ ଯଦିଓ ଭଗବାନ ମୋହର କରିଛନ୍ତି, କିନ୍ତୁ ଇଏ ଯୋଗ୍ୟ ପାତ୍ରଟା ଗ୍ରହଣ କରିବା ପାଇଁ, ଭଗବାନ କେବଳ ଜୀବକୁ ଗୋଟେ ଆତ୍ମା ଆନନ୍ଦ ଦେଇପାରିବେ, ଆତ୍ମାର ଆନନ୍ଦ ଦେଇପାରିବେ କେବଳ କୃଷ୍ଣ, ଆଉ ଧନ ସ୍ତ୍ରୀ ପୁତ୍ର କନେ ସବୁଥିବ, ଇଏ କେବଳ ସ୍ୱର ପାଇଁ ଆନନ୍ଦ ଦେବେ, ପୁଣି ସ୍ୱରକୁ ଆନନ୍ଦ ଏମିତି କେହି ଦିଅନ୍ତିନି, ଖାଲି କେହି ସ୍ୱର କେମିତି ଆନନ୍ଦ ଦେବେନି, ସେ ଆମଠୁ 100 ଗୁଣ ଆନନ୍ଦ ନେଇକି ଆନନ୍ଦ ଦେବେ, ଦେଖୁନ ପଚାରୁନ ପ୍ରୋବ୍ଲେମ ନା କ'ଣ, ତୁମକୁ ଯୋଉ ସ୍ତ୍ରୀ ପୁତ୍ର କନ୍ୟା ଆନନ୍ଦ ଦେବେ, ତୁମଠୁ ଆନନ୍ଦ ତୁମେ ତାଙ୍କଠୁ ବେଶୀ ପାଇଛ କି ସେ ତୁମଠୁ ସେ ବେଶୀ ନେଇଛନ୍ତି, ହିସାବ କରିଛ, 60 ହେଲାଣି 100 ହେଲେ ବୁଝିପାରିବନି, ତୁମେ ଯେତିକି ଆନନ୍ଦ ପାଇଛ ତାଙ୍କ ପାଖରୁ ବୁଝିପାରୁଛ ନା ନାହିଁ, ବିବାହ ଦିନରୁ ବା ପିଲା ଛୁଆ ଏଇ ଯୋଉ ପୁଅ ଝିଅ କତୁରୁ ଯେତିକି ଆନନ୍ଦ ପାଇଛ, କେତିକି ଆନନ୍ଦ ପାଇଛ ହିସାବ କର, କେତେ ତୁମ କତୁରୁ ନେଇଛନ୍ତି ସେମାନେ, କୋଉଟା ବେଶୀ ହବ, ବାପା ଯା ଦୋକାନରୁ ଏଇଟା ଆଣିବ, ମୋର ଏଇଟା ନାହିଁ, ଏଇ ପଇସା ଦିଅ, ଆନନ୍ଦରା କିଏ ବେଶୀ ନେଇଛନ୍ତି, ଆରେ କଣ ତୁମେ ବୁଝିପାରିବେ, ସେମାନେ ଅଧିକା ନେଇଛି ସମାଜରେ, କେହି ବି ଆମ କାରଣ କେହି ଜଗତରେ ସମସ୍ତେ ହେଉଛନ୍ତି କାମୀ, କାମୀ ଅର୍ଥ ଏମିତି ନୁହେଁ ବଡି ପ୍ଲେଜର ନୁହେଁ, ସମସ୍ତେ ନିଜ କାମନା ଅଛି, ତେଣୁ ସମସ୍ତେ ସୁଖ ଚାହୁଁଛନ୍ତି, ଗୋଟେ ଦୁଃଖୀ ଯିବ ଯାହାର ସୁଖର ଅଭାବ ଅଛି, ଆମକୁ କ'ଣ ସୁଖ ଦେବ, ଆମେ ଡିସରେସପେକ୍ଟ କରିବାନି, କାରଣ ଆମ ସମାଜରେ ରହୁଛେ ମାନେ ସ୍ୱାମୀର ଆବଶ୍ୟକତା ରହିଛି, ଯାହାର ଯିଏ ବିବାହ ପାଇଛି ଯାହାର ସ୍ୱାମୀର ଆବଶ୍ୟକତା ଅଛି, ସ୍ତ୍ରୀ ରୁହନ୍ତୁ, ସ୍ୱାମୀ ରୁହନ୍ତୁ, ପୁତ୍ର ରୁହନ୍ତୁ, କନ୍ୟା ରୁହନ୍ତୁ, ସବୁ ଏମାନେ ଦେହ ପାଇଁ, ଏଇଟା ତୁମକୁ ମୁଣ୍ଡ ଭିତରେ ଭର୍ତ୍ତି କରିଦେବାକୁ ପଡ଼ିବ ଯେ ତୁମର କିଛି ଡିଜାୟର ଅଛି ଆଉ ମୋତେ ଜଗତରେ ବି ବଞ୍ଚିବାର ଅଛି ହରିଭକ୍ତି କରିବା ପାଇଁ ଠିକ୍ ଅଛି ଏମାନେ ଦରକାର କିନ୍ତୁ ପ୍ରକୃତରେ ଆତ୍ମାର କଲ୍ୟାଣ ମୋର ଏମାନେ କିଛି କରିପାରିବେନି କିନ୍ତୁ ଏମାନଙ୍କର କୋପରେସନ ଦରକାର ମ୍ୟାରେଜ ଲାଇଫଟା କ'ଣ ଏମିତି ଆମେ ବ୍ରହ୍ମଚାରୀ ଯିବୁ ପୁରା ମ୍ୟାରେଜ ଲାଇଫ କାଟି ଦେଉଛି ସେମିତି ମୁଁ କହୁନି ଯେ ବିବାହ କିଏ ହୁଅନି ଯଦି ଆମ ବାପା ମା ବିବାହ ନଥାନ୍ତେ ଆମକୁ କେଉଁଠି ଆସିଥାନ୍ତି ବାପା ଜୀବନ ଥାନ୍ତି ଗୁରୁଦେବ କୁହନ୍ତି ବିବାହ ଲାଇଫଟା ଗୋଟେ ହଉଛି ସ୍ୱାମୀ ସ୍ତ୍ରୀ ଲାଇଫଟା ଗୋଟେ ଆକ୍ଚୁଆଲି ଗୋଟେ ସେଣ୍ଟ୍ରି ସାଧୁ ଜୀବନଠୁ ଗୋଟେ ହାୟର ପର୍ପଜ ଏଇଟା ହାରି କଷ୍ଟ ଜୀବନଟା ଗୃହସ୍ଥ ଜୀବନଟା କାହିଁକି ଜଟିଳ ଜୀବନଟା ବ୍ରହ୍ମଚାରୀ ଠାରୁ ବ୍ରହ୍ମଚାରୀର ଇଣ୍ଡିଭିଜୁଆଲ ଲାଇଫ ମୋର ଏଇ ଭଜନ ହଉନି ନା ମୁଁ ଖାଇବିନି ମୋର ଖାଇବିନି ମୋର ଶୋଇବିନି ଶୋଇବିନି ମୋର ଜପ କରିବି ଜପ କରିବି ମୁଁ ଭାଗବତ ପଢ଼ିବି ମୋତେ କିଏ ଅପୋଜ୍ କରିପାରିବିନି ମୋର ଇଣ୍ଟରନାଲ ମୁଡ଼ଟା କ୍ରିଏଟ୍ କରିବା ପାଇଁ ମୋର ଶରଣାଗତିଟା ବଢ଼େଇବା ପାଇଁ ମୋ ପାଖରେ ସାଧନ ଅଛି ମୋ ପାଖରେ ସାଧନ ଅଛି ସେଟା ତୁମର ଇଣ୍ଡିଭିଜୁଆଲ ଜିନିଷଟା କିନ୍ତୁ ସେଠି କ'ଣ ସେଠି ଗୋଟେ କୋପରେସନ ଲାଇଫ ଦରକାର ଯେ ସ୍ୱାମୀଟା ଦୁଃଖରେ ରହିଲା ସ୍ତ୍ରୀ ବି ତାକୁ ବି ଭଲ ଲାଗିବନି ସେ ତ ଗୁରୁଦେବ କହୁଛନ୍ତି ଏ ଯେଉଁ ବିବାହ ଜୀବନଟା ଗୋଟେ କ'ଣ ସ୍ୱାମୀ ସ୍ତ୍ରୀ ଭିତରେ ଜଣେ ଦରକାର ମିଡିଏଟର ଦରକାର ଯେଉଁ ବୈଷ୍ଣବ ବିବାହଟା ହୁଏ କିଏ ରୁହନ୍ତି ଗୁରୁ ରହିବ ତୁମ ଜୀବନଟା ତୁମେ ଚଏସ୍ରେ ତୁ ଚଳେଇ ପାରିବନି ମୁଁ ଏମିତି ଖାଇବି ଏମିତି ଚଳିବି ନାହିଁ ତୁମେ ଯେଉଁଦିନ ହେଲେ ଫୁଣି ଫାଇଟିଂ ଲାଗିବ କାରଣ ତୁମେ ଦୁଇ ଜଣ ଜଣଙ୍କର କାମନା ରହିଛି ତେଣୁ ତୁମେ ବର୍ତ୍ତମାନ କ'ଣ କରିବ ତୁମ ବିବାହ ଯେଉଁ ହେଉଛ ବୈବାହିକ ଯେଉଁ ବୈଷ୍ଣବ ବିବାହ ତୁମେ ହେଉଛ ତୁମର କାମ ରହିଲା କେବଳ ପରସ୍ପର କୋପରେସନ କର ସହାୟତା କର ତୁମର କିଛି ଡିଜାୟର ଥିଲା କାମନା ଥିଲା ତୁମେ କାମନା ପାଇଁ ତୁମେ ବିବାହ ହେଲ ଠିକ୍ ଅଛି ତୁମ ସନ୍ତାନଟିଏ ହେଇଗଲା ଯାହା ହେଲା ବର୍ତ୍ତମାନ ପରସ୍ପରକୁ ସାହାଯ୍ୟ କର କେମିତି ଆତ୍ମା ଆନନ୍ଦ ପାଇବ ତାହେଲେ ତୁମ କୋପରେସନଟା ଭଲ ରହିବ ନହେଲେ ନଳ ଦମୟନ୍ତୀ କେମିତି ବଣ ଜଙ୍ଗଲ ଭିତରେ ରହିକି ଆନନ୍ଦ ପାଉଥିଲେ ସାବିତ୍ରୀ କେମିତି ଜାଣିଥିଲେ ଇଏ ମରିଯିବେ ତା ପାଇଁ ଏତେ ଆନନ୍ଦ କେଉଁ ଆନନ୍ଦ ସେଟା ସେ କେଉଁ ଆନନ୍ଦ ଯେତେ ଜଣ ଜଗତର ଅଛନ୍ତି ସତୀ ଶିବଜୀ ପାଖରେ ରହୁଥିଲେ କେଉଁ ଆନନ୍ଦ ପାଇଁ ଜଗତର ଏତେ ବଡ ସତୀ ମାନେ ରୂପରେ ସତୀ ଗୁଣରେ ସତୀ ସିଏ ଦକ୍ଷଙ୍କର କନ୍ୟା ବ୍ରହ୍ମାଜୀ ଷ୍ଟ୍ରେଟ କହିଲେ ଦେଖ ଦକ୍ଷ ତୁମେ ସତୀଙ୍କୁ ହିଁ ଦିଅ କାହାକୁ ପାର୍ବନି କାରଣ ସେ ଜାଣିଥିଲେ ଇଏ ଡିଷ୍ଟର୍ବ କରିବନି କେବେ ବି ଶିବଜୀ ଡିଷ୍ଟର୍ବ କରନ୍ତିନି ସବୁବେଳେ ଭଜନକୁ ଛାଡ଼ି ଦିଅନ୍ତି ଏଟା ଗୋଟେ କୋପରେସନ ଲାଇଫ ଏମାନେ ଆଜିକାଲି ତ ଆମକୁ ବୁଝିବା କହିବା ମାନେ ଏଟା ଏତେ ବଡ଼ ଫିଲୋସଫି ଗୁରୁଦେବ ସବୁ କହିଛନ୍ତି ପ୍ରଭୁପାଦ ସବୁ କହିଛନ୍ତି ମାନେ ଯୋଉଟାକୁ ଆଜିକାଲି କହିବାକୁ ମୋତେ ଭୟ ଲାଗୁଛି ଆଉ ଏଇଟା ଗୋଟେ ଆଡଜଷ୍ଟିଭ୍ କରି କ'ଣ ବି କହିକି ଆମେ କେତେଦିନ ତାଙ୍କୁ ମନ ଥାପୁଡ଼ିକି ରଖିବୁ କିନ୍ତୁ ଯୋଉଦିନ ଆମେ ପ୍ରୋବ୍ଲେମ୍ରେ ପଡ଼ିବେ ସେ ଭାବୁଛି ଆମେ ଆମେ ଭକ୍ତ ହେଇଗଲୁ ଆମେ ପେଜ ଖାଇଲୁ ଆମେ ତାକୁ ବିବାହ ପଡ଼ିବି ଆମେ ଆମର ଭଲ ରହିପାରିବନି ତୁମେ ତୁମ ପର୍ପୋଜ୍ଟା ବୁଝ ତୁମେ ଦୁଇ ଜଣ ବୈଷ୍ଣବ ହେଲେ ବି ବୈଷ୍ଣବ ହେଲେ ବିବାହ ହେଲେ କେଉଁଥିପାଇଁ ତୁମର କିଛି ଡିଜାୟର କାମନା ରହିଛି ଆଉ ଜଣେ ନାରୀ ବି ଅବିବାହିତ ରହିବା ଠିକ୍ ନୁହେଁ ବିବାହ ହେବା ଦରକାର କିନ୍ତୁ ମନେ ରଖ ସେଥିରେ ବି ବଡିଲି ପ୍ଲେଜର ଯେଉଁ ପାଉଛ ଶାରୀରିକ ସମ୍ବନ୍ଧର ବା ଧନ ରୋଜଗାର କରୁଛ ଏଟା ସହଜ ଜିନିଷ ନୁହେଁ କାରଣ ଏଟା ଆତ୍ମା ତୁମ ଆତ୍ମାର କେତେ ଏତେ ଲାଭ ହବ ସେଥିପାଇଁ ଯେଉଁଦିନ ତୁମେ ଡିସଏଗ୍ରିମେଣ୍ଟ ହବ ତେଣୁ ତୁମେ କ'ଣ କରିବ ଆମର ବେଦ ଜିନିଷଟା କ'ଣ କରେ ଯେମିତି ପ୍ରଭୁପାଦ ପୂର୍ବରୁ କହୁଥିଲେ ନା ସବୁବେଳେ ତାଙ୍କୁ ଉନ୍ମୁଖ କରେ ବୈଦିକ ଉନ୍ମୁଖତା କରେ ସେଥିପାଇଁ ମା ମାନଙ୍କ ପାଇଁ ବହୁତ ରହିଛି ଏଇ ଗୋଟେ ଗୋଟେ ବ୍ରତ ଥାଏ କ'ଣ ସୁଦଶା ବ୍ରତ ଏବେ ଗଲା ନା କ'ଣ ଦଶା ବ୍ରତ ଗୋଟେ ଘାଣ୍ଟ ଗୋଟେ କ'ଣ ହୁଏ କେତେ ପ୍ରକାର ତାଙ୍କୁ ରଖାଯାଇଥିଲା ମାନେ ତାଙ୍କୁ ଆମ ବିଶେଷ କରି ଓଡ଼ିଶାରେ ଗୁରୁବାର ଆସିଲା ଏଇ ଓଷାକର କାରଣ ସେ କେମିତି ସ୍ପିରିଚୁଆଲି ଇନକ୍ଲାଇଣ୍ଡ ହେବେ ସ୍ପିରିଚୁଆଲି ଆଧ୍ୟାତ୍ମିକ ଭାବରେ ଯୁକ୍ତ ହେଇଯିବେ ଯାହାଦ୍ୱାରା ସେ ହଜବ୍ୟାଣ୍ଡକୁ କୋପରେସନ କରିବେ ସେ ହଜବ୍ୟାଣ୍ଡକୁ କୋପରେସନ କରିବେ ଆଉ ହଜବ୍ୟାଣ୍ଡର କାମ କ'ଣ ହେଲା ସେ କେବଳ ସେ ଟାଇମ୍ରେ ମୁଁ ଏନ୍ଜୟ କେବଳ କରିବି କେଉଁ ବୋହ କରିବି ନାଇଁ 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 ତାର କାମ ହେଲା ସିଏ ଗୋଟେ ନାରୀ ଶରୀର ଅଛି ନା ତାର ସବୁବେଳେ ରହିବ ମୋର ଭଲ ଖାଇବି ଭଲ ମୋ ପିଲାର ଏମିତି ଦରକାର ମୋର ଶାଢ଼ୀ ଦରକାର ଗୋଟେ ଘର ଦରକାର ଏଇଟା ଦରକାର ତାର ଆସକ୍ତିଟା କେମିତି ନ ବଢ଼ୁ ସେ ମୋତେ କୋପରେସନ କରୁ ଭୋଜନ କରିବା ପାଇଁ ଏଇଟା ଗୋଟେ ପରସ୍ପର ଗୁରୁଦେବ କୁହନ୍ତି ଏଇଟା ଗୋଟେ କୋପରେଟିଭ ଲାଇଫ ସ୍ୱାମୀ ଚାହିଁ ମୁଁ ସ୍ତ୍ରୀକୁ ସହଯୋଗ କରିବି ସେ ଭୋଜନ ଲାଗାନ୍ତୁ ସ୍ତ୍ରୀ ଚାହିଁବ ମୋ ସ୍ୱାମୀ ଭୋଜନ ଲାଗାନ୍ତୁ ସ୍ୱାମୀ ଚାହିଁବ ମୋ ସ୍ତ୍ରୀ କେମିତି ଭକ୍ତିରେ ଆଗାନ୍ତୁ ତୁମେ ସ୍ୱାମୀ ସ୍ତ୍ରୀ ହେଲେ ବି ଏଇ ଜୀବନଟାକୁ ଶେଷ କରିବା ପାଇଁ ଚେଷ୍ଟା କର ଆଉ ସାଧୁ ହେଲେ ବି ଏଇ ଜୀବନଟାକୁ ଶେଷ ଜୀବନ କରିବା ପାଇଁ ଚେଷ୍ଟା କର ଆଉ ସ୍ୱର ଧରିବା ପାଇଁ ଚେଷ୍ଟା କରନା ପୂର୍ବଜା କୁହନ୍ତି ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହେ ନହେଲେ ପୁଣି ବ୍ୟାଡ୍ ବାର୍ଗେନିଂରେ ପଡ଼ିବା ଏଇଟାକୁ ଆମକୁ ଶେଷ କରିବାକୁ ପଡ଼ିବ ଗୋଟେ ଇଂଲିଶରେ କୁହନ୍ତି ଚାପ୍ଟର କ୍ଲୋଜ୍ କର ଦେଖି ଯେଉଁ ଓକିଲ ଗୁଡ଼ାକ ଆମର ଯେଉଁ ସୁପ୍ରିମକୋର୍ଟରେ ଯେଉଁ ଲାଗିଥିଲା ରାମ ମନ୍ଦିର ପାଇଁ ଯେଉଁ ଇଏ କେତେ ବର୍ଷ ହେଲା ଏଇଟା 20-30 ବର୍ଷ 40 ବର୍ଷ ହେଲା ଲାଗିଛି ଲାଗି 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 ତାପରେ କେତେ ଚାଲିଛି କ'ଣ ଡିସ୍କସନ ସିଏ ଏ ପାର୍ଟି ରଖୁଛି ସେ ହିନ୍ଦୁ ମୁସଲମାନ ଦୁଇ ଭାଇ ମାନେ ତାଙ୍କର ସବୁ ଦୁଇ ପକ୍ଷରେ ତାଙ୍କ ଚାଲିଛି ଲାଷ୍ଟ ଯେଉଁ ସୁପ୍ରିମକୋର୍ଟ ଡିସିସନ ଦେଉଛି ତାପରେ ପୁଣି ଅପିଲ କରୁଛନ୍ତି ନା ସେ ନାଇଁ ଏଇଟା କ୍ଲୋଜ୍ କର ୱି ୱାଣ୍ଟ ଟୁ କ୍ଲୋଜ୍ ଦିସ୍ ଫାଇଲ୍ କାରଣ କେସ୍ ବହୁତ ଲମ୍ବି ଗଲାଣି ସେଗୁଡ଼ା ଆମେ ଯେତେ ସର ପାଇବା ଆମର ନେଚର ଗୁଡ଼ାକି ବଦଳି ବଦଳି ହେଇଯାଉଛି, କର୍ମଫଳ ଗୁଡ଼ାକି ଚେଞ୍ଜ ହେଇକି ଯାଉଛି। ତେଣୁ ଆମକୁ ଆମକୁ ଏଇ ଚାପ୍ଟରଟା କ୍ଲୋଜ୍ କରିବାକୁ ପଡ଼ିବ। କ୍ଲୋଜ୍ ନ କଲା ପର୍ଯ୍ୟନ୍ତ ଶରୀର ମାନେ ପୁଣି ଗୋଟେ ସର ମାନେ କିଛି ଡିଜାୟାର ଆସିବ, ଆଉ ଡିଜାୟାର ପାଇଁ ତୁମେ କିଛି କର୍ମ କରିବା ପାଇଁ ବାଧ୍ୟ ହବ। କାମନା ଆସିଲା ମାନେ କର୍ମ କରିବ, କର୍ମ କଲା ମାନେ ଫଳ ଆସିବ, ଫଳ ମାନେ ଭୋଗ, ଫଳ ଫଳକୁ ଭୋଗିବ, ପୁଣ୍ୟ ହେଲେ ପୁଣ୍ୟ ଭୋଗିବ, ପାପ ହେଲେ ପାପ ଭୋଗିବ। ବନ୍ଦ କରିବାକୁ ପଡ଼ିବ ଏଟାକୁ। ଆମର ଲକ୍ଷ୍ୟ ନୁହେଁ ଯେ ଆମେ ଗୋଟେ ଯେମିତି ଶୁଷ୍କ ବୈରାଗୀ ମାନେ ବଳେ ହିମାଳୟ ପଳେଇବି ମୁଁ ସେଠି ଇଏ କରିବି, ନା ଆମେ ସେୟା ନୁହେଁ। ଆମେ ସ୍ତ୍ରୀ ପୁତ୍ର କନ୍ୟା ସମସ୍ତଙ୍କ ଭିତରେ ରହିଲେ ବି ଆମ ଲକ୍ଷ୍ୟଟା କ'ଣ ରହିବ, ତାହା ପ୍ରତି ଆମେ ଆସକ୍ତି ନୁହେଁ କି କାହାକୁ ଘୃଣା କରିବା, କାରଣ ସମସ୍ତେ ଭଗବାନଙ୍କ ଲୋକ। ଆମେ କପରେସନ କରିବା, ଭଗବାନ ସେଥିପାଇଁ ଗୋଟେ ଶ୍ଳୋକ ଗୀତାରେ ମାରିଲେ ଗୋଟେ ଶ୍ଳୋକ ମାରିଛନ୍ତି, ସେଟା ମୋ ନୂଆ ଭକ୍ତ ମୋର ସବୁଠୁ ଫେଭରାଇଟ୍ ଶ୍ଳୋକ, ସେଟା ଭଗବାନ ଗୋଟିଏ ଶ୍ଳୋକ ଦେଇଛନ୍ତି, ସେଟା ବି ସଂସାର ଲୋକମାନଙ୍କ ପାଇଁ ଲାଗିବ। ବ୍ରହ୍ମଣାଧାୟ କର୍ମଣି ସଙ୍ଗସ୍ତପ୍ତ କରୋତି ଯା ଲିପ୍ୟତେନ ସପାପେନ ପଦ୍ମ ପତ୍ର ଇବାମ୍ବସା। ଗୀତା ବାଣୀ ପୁରା ସବୁଥିରେ ଲାଗିବ, ଇଏ ହେଉଛି ଗୀତା ହେଲା କୋର୍ସ। ତୁମେ ଯେତେ ଭାଗବତ ପ୍ରବଚନ ଯୋଉଠି ଦିଅ, ଗୀତାକୁ ନେଇକି ସେଠି ସ୍ଥାପନ ଯଦି କରିଦେଲ ସେ ହେଲା ପ୍ରୁଫ, କାରଣ ଭଗବତ ବାଣୀ ଡାଇରେକ୍ଟ ଏଇଟା ଭଗବତ ବାଣୀ। ବ୍ରହ୍ମଣାଧ୍ୟାୟ କର୍ମଣି ସ୍ୱାମୀ ସ୍ତ୍ରୀ ଉଭୟ ବ୍ରହ୍ମ କର୍ମରେ ଲାଗିବେ, ଭଗବାନଙ୍କର କର୍ମ। ଦେଖ ସେ ଶ୍ଳୋକରେ ପ୍ରଭୁ ସବୁବେଳେ ବ୍ରହ୍ମ ସବୁ କୃଷ୍ଣ ଚେତନା, କୃଷ୍ଣ ଚେତନାରେ ଉଡ଼େଇଛନ୍ତି, ଆଉ ଅଲଗା ସମ୍ପ୍ରଦାୟ ଲୋକମାନେ ସବୁ ଟାଣି ଦେଇଛନ୍ତି ବ୍ରହ୍ମାଣ୍ଡକୁ। ବ୍ରହ୍ମଣାଧ୍ୟାୟ କର୍ମଣି ସଙ୍ଗସ୍ତୋକ୍ତ କରୋତି ଯା। ସ୍ୱାମୀ ସ୍ତ୍ରୀ ରୋଷେଇ କରିବେ କି ନାହିଁ, କରିବ, ମାର୍କେଟ ଯିବ କି ନାହିଁ, ମାର୍କେଟ ଭଲ ପରିବାଟା ଠିକ ଅଛି ଭଗବାନ ପାଇଁ ନେବା, ରୋଷେଇ କରିବ, ଭୋଗ ଲଗେଇବ, ପରସ୍ପରକୁ ସହାୟତା ସବୁବେଳେ, ସବୁଠୁ ବ୍ରହ୍ମଣ ବ୍ରହ୍ମ କର୍ମ ବ୍ରହ୍ମଣାଧାୟ କର୍ମଣି ସଙ୍ଗସ୍ତୁପ୍ତ କରୋତି ଯ ଲିପ୍ତନ ସ ପାପେନ, ସେ ପାପରେ ଲିପ୍ତ ହେବେନି। କେମିତି ନା ପଦ୍ମପତ୍ର ଇବ ଅମ୍ବସା, ଜଳ ଭିତରେ ପଦ୍ମପତ୍ର ରହିଲେ ଯେମିତି ସେଭଳି ତୁମକୁ ରହିବାକୁ ପଡ଼ିବ, ଜଳ ଦ୍ୱାରା ସେ ପ୍ରଭାବିତ ହେଉନି। ଆମ ଜୀବନଟା ସେଭଳି, କାହା କେହି ବି ସର ଧରିଛି, କେହି କର୍ମବନ୍ଧନରୁ ମୁକ୍ତ ନୁହେଁ। ଆଉ ଆମେ ଏଇଟାକୁ ଶେଷ ଜୀବନ କରିବା ପାଇଁ ଚାହୁଁଛେ, ସେଥିପାଇଁ ଯେ ଅର୍ଜୁନ ଯେଉଁ ଏଇଠୁ ଆମେ ଯାଇଥିଲେ, ଜ୍ଞାନ ଥିଲେ ବି ବୈଦିକ ଜ୍ଞାନ ଥିଲେ ବି ଆମ ପାଖରେ, ଆମେ ସେ ଯୁକ୍ତି ଦ୍ୱାରା ଗୋଟେ ଜିନିଷଟାକୁ କାଟିଦେଇପାରିବା, ନିଜ କର୍ମରେ ସ୍ଥିତ ହେବା, କାରଣ ନିଜ ପାଇଁ ଯେଉଁ ଚ୍ୟାଲେଞ୍ଜେସ୍ ଆସୁଛି ନିଜର ସ୍ୱଭାବ ହିସାବରେ, ଯେମିତି ଅର୍ଜୁନ ସବ୍ଟାଟେଡ୍ ପର୍ସନ୍ ସେଫ୍ଟାପ୍ ସିଏ ଗୋଟେ କ'ଣ କୁହନ୍ତି, ହୃଦୟଟା କୋମଳ କିନ୍ତୁ ସେ ଚାହୁଁଛନ୍ତି ମୁଁ ଧର୍ମଟାକୁ ପାଳନ କରିବି। ତାଙ୍କ ଦୁର୍ବଳ ଅର୍ଜୁନଙ୍କର ଗୋଟେ ଦୁର୍ବଳତା କ'ଣ, ସମ୍ବନ୍ଧମାନଙ୍କୁ ଦେଖୁଛନ୍ତି ନା, ୱିକ୍ନେସ୍ ଚାଲି ଆସୁଛି, କ୍ଷେତ୍ରରେ ୱିକ୍ନେସ୍ ନୁହେଁ, ସେ ଦୟା କରିପାରିବନି, କ୍ଷେତ୍ରରେ ଧର୍ମ ଯୁଦ୍ଧ କରିବ, ସେଠି ଦୟା କ'ଣ, ଯୁଦ୍ଧ ପାଖରେ ଦୟା କିଛି ନାହିଁ, ଭାଇ ହେଲେ ବି ମରିବ, ଧର୍ମ ବା କିନ୍ତୁ ୱିକ୍ନେସ୍ ଚାଲି ଆସୁଛି, କିନ୍ତୁ ଯୁକ୍ତି ଜାଣିଛନ୍ତି ଭଲ, ଜ୍ଞାନ ଜାଣିଛନ୍ତି, ସେଭଳି ଜୀବନର ସବୁ ପ୍ରକାର ଜିନିଷ ଏଭଳିଆ ଆସିବ, ଆମମାନଙ୍କ ପାଇଁ ବି ଆସିବ। ବହୁତ ବଡ଼ ପ୍ରତ୍ୟେକ ଆଧ୍ୟାତ୍ମିକ ସ୍ଥିତି ହଉ, ଯେଉଁ ସ୍ଥିତିରେ ହଉ, ଡିଫରେଣ୍ଟ ଡିଫରେଣ୍ଟ ଷ୍ଟେଜ୍ରେ ଡିଫରେଣ୍ଟ ଡିଫରେଣ୍ଟ ଚ୍ୟାଲେଞ୍ଜେସ୍, ଆଉ ସେ ସମୟରେ ଆମକୁ ଗୋଟେ ସପୋର୍ଟ ଦରକାର, ଆଶ୍ରୟ ଜଣେ ଦରକାର, ସେଥିପାଇଁ ଗୁରୁ ଗ୍ରହଣ କରାଯାଏ, ସେଥିପାଇଁ ଗୁରୁଙ୍କର ସଙ୍ଗ କରାଯାଏ। ଗୁରୁଙ୍କୁ ସବୁବେଳେ ଗୁରୁଦେବ ବିରକ୍ତ ହୁଅନ୍ତି ନା, ଆଉ ତୁମେ କ'ଣ ଗୁରୁଙ୍କ ସାଙ୍ଗରେ ସମ୍ପର୍କ ରଖୁନ, କୁଆଡ଼େ କୁଆଡ଼େ ଘର ସଂସାର ଭିତରେ ମାୟା ଭିତରେ ତୁମେ ରହିଲେନି, ଆଶ୍ରମକୁ ଆସୁନ, ହରିକଥା ଶୁଣୁନ, ସେବାର ରହୁନ, ନା ତାଙ୍କର ଆଉ କ'ଣ ରହିବ, ଧୀରେ ଧୀରେ ସେ ତାଙ୍କର ସେ କେବଳ କର୍ମକାଣ୍ଡ ଭଳିଆ ସେ ଆଶ୍ରିତ ହେଇଯିବେ। ଯେଉଁମାନେ ଗୁରୁଙ୍କର ସଙ୍ଗ କରିବେ ନା, ହରିକଥା ଶୁଣିବେ ନା, ମଠ ମନ୍ଦିର ଆଶ୍ରୟ ଗୁରୁ ସଂସାର ପ୍ରବେଶ କରିବେ ନା, ସେମାନେ ଦୀକ୍ଷା ଭକ୍ତ ନେଲେ ବି ଧୀରେ 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 ସେ ସଂସାର ଭିତରେ ରହିଯିବେ, ଗୁରୁ ସଂସାର ଆଉ ହବନି, ମାୟା ସଂସାର ଭିତରେ ରହିଯିବେ, କାରଣ ମାୟା ବହୁତ ବଳବାନ, ମାୟା ବହୁତ ବଳବାନ, ଏଇଟା ମନେ ରଖିବାକୁ ପଡ଼ିବ। କିଏ କହୁଛନ୍ତି, ଭଗବାନ କହୁଛନ୍ତି, ଆମ କଥା ନୁହେଁ, ମାୟାଟା ବହୁତ ବଳବାନ, କୃଷ୍ଣ ନିଜକୁ ବଳବାନ ବୋଲି ଯେତିକି କହିନାହାନ୍ତି, କୃଷ୍ଣ ନିଜେ କହିଥିଲା ମାୟା ସେତିକି ବଳବାନ ବୋଲି, ସେଥିରୁ କୃଷ୍ଣ କେତେ ବଳବାନ ବୁଝିବା ଦରକାର। ମାୟା ହଉଛି ଭଗବାନଙ୍କର ଛାୟା ଶକ୍ତି, ଯେ ଛାୟା ଶକ୍ତି ଏତେ ବଳବାନ ଭଗବାନ କହୁଛନ୍ତି, ତାର ପ୍ରଭୁ କେତେ ବଳବାନ, ଇଣ୍ଡିଆରେ ବୁଝିବ ନା ଆଉ। ତେଣୁ ଯଦି ସେ ବଳବାନ ଭଗବାନ କୃଷ୍ଣଙ୍କର ସେବାରେ ଆମେ ନ ରହିବା ପାରିବାନି, ମାୟା ବହୁତ ବଳବାନ। ତେଣୁ ଏଠି ଚକ୍ରପାତ କାଲି ସେଦିନ ଆମେ ଯେଉଁ ଶ୍ଳୋକ ପଢ଼ୁଥିଲେ, ଅର୍ଜୁନ ସ୍ଥିର କରିପାରୁନି ମୁଁ କ'ଣ କରିବି, ପ୍ରଭୁପାତଙ୍କ ପରପଟରେ ଲାଷ୍ଟ ଯେଉଁଟା ଲେଖୁଛନ୍ତି ସେଠି ବଳଦେବ ଦର୍ଶନଙ୍କର ପୁରା ଯେତିକି ସବୁ ପ୍ରଭୁପାତଙ୍କ ଟୀକା ଯେତେ ଯେଉଁ ଶାସ୍ତ୍ର ସେ ରଖିଛନ୍ତି ସବୁ ତାଙ୍କର ଆଚାର୍ଯ୍ୟମାନଙ୍କର ମତ, ଆଉ ତୁମକୁ ତାକୁ ହଜମ କରିବାକୁ ହେଲେ ବହୁତ ଧୀର ହେବାକୁ ପଡ଼ିବ, ପଢ଼ିଦେଲେ ତ କ'ଣ ତୁମକୁ କିଛି ଲାଗୁନି, ଇମ୍ପୋର୍ଟାନ୍ସ କିଛି ଲାଗିବନି, କିଛି କରିବନି, ହେଲେ ତୁ ଯିଏ ଆଚାର୍ଯ୍ୟ ନିଶ୍ଚୟ ପାଇଁ ଜାଣିପାରିବ ପ୍ରଭୁପାତ ଏତିକି କଥା କାହିଁକି କହିଛନ୍ତି। এর কিছু সেটা প্রবাদ কেন তুমি প্রবচন দেওয়া পূর্বে মো তাৎপর্য পড়ব সেটা কাহিঁ কেন তাঁকে তাৎপর্য সে কাহিঁ কেন সেটা সব আচার্যঙ্কর জিনিসটা রয়েছে এটি প্রবাদ আমি পড়েছিল এটি যদিও সে এক রাজ পরিবার জন্মগ্রহণ করেছিলেন তথাপি সে ভিক্ষা করে জীবনযাপন করবে এই নিষ্পত্তি গ্রহণ করিবার জনা পড়ুলা সে জন বিশিষ্ট ত্যাগী লে অর্থাৎ এ হচ্ছে তাঁর ত্যাগ বা অনাশক্তির লক্ষণ এইগুলি প্রবাদ কাহিঁ ব্যাখ্যা করছে এইসব বলদেব দেবাসনঙ্কর জনে জ্ঞানী হওয়া হলে জনে শিষ্য হওয়া হলে বা জনে জিজ্ঞাসু হওয়া হলে তার এই লক্ষণ গুলা হওয়া দরকার বাস্তবরে সে অনেক সদ্গুণের ভূষিত হয়েছিলেন তাঁর গুরু ভগবান কৃষ্ণঙ্কর উপদেশ তাঁর দৃঢ় বিশ্বাস বা আস্থা লা এ স্পষ্ট জনাপড়া যে জনাপড়া এর এই সিদ্ধান্ত প্রকাশ পাচ্ছে যে সে মুক্তি লাভ করা সম্পূর্ণ উপযুক্ত অটান্তি ইন্দ্রিয় মানুষ সংযত নকলে জ্ঞান ভূমিকাকে উন্নত হবার কোণী সম্ভাবনা নাই জ্ঞান ও ভক্তি বিনা মুক্তিপ্রাপ্তার সম্ভব নুহে অর্জুন অনেক পার্থিব অর্জুনঙ্কর অনেক পার্থিব গুণ লা তা সত্ত্বেও এইসব দিব্য গুণ লা এ হচ্ছে বলদেব দর্শনঙ্কর কমেন্ট্রি বলদেব দর্শন কম রচনা কলে ননু জীবিষাম জীবিতম ইচ্ছাম ইচ্ছামি তুম কিং পুনর্ভোগভুক্তম আচ্ছা তথা চ বিজয় অপি অস্মাকম ফলতম পরাজয় পেয়েছি ভগবান তাঁকে প্রশ্ন করছেন দেখ তুমি তোমার বিজয়টা নিশ্চিত হব তুমি মহাপরাক্রমী সব কলে অর্জুন কাটি দিয়েছেন না আমার বিজয়টাই পরাজয় এই সম্বন্ধী মানুষ মারিকি রক্তরঞ্জিত সিংহাসনরে গোটে কম বসবা সেটা আমার আবশ্যক নেই তাপরে বলদেব দর্শন তাঁকর মত দেলে এবং এ তাবত গ্রন্থেন এই এই যে যা এত পর্যন্ত আলোচনা হল বা এই এই শ্লোকর জনাপড়ছে তসমাদ এব বিছাদান্তম উপরত স্থিতিক্ষু শ্রদ্ধানি তবুদাত্মানি এব আত্মানি পশ্যেত কেউ মানে আত্মদর্শন করিপারন্তি তাঁকর লক্ষণটা কম কেউ মানে জ্ঞান ভূমিকাও যাইপারন্তি দেখ দুইটি পন্থা আছে ভক্ত সমাজের দুই ক্যাটাগরির অছন্তি ভগবান পাইবার লোক দুই দুই টাইপ অছন্তি যেমন অতি সরল তাঁকর অমায়িক হয়ে তাঁকর সেবাপত্র করিকি চাললে সে তাঁকর বেশি কথা মুন্ড পুরাই হয়ে চাহান্তি সব কয়েছি পাচলা ধান মতো তো গুরু কহিলে এটা করিয়া মোটর করছি আর ভালো কোণ মতো কোণ মোটর ভজন হোক ন হোক মতো তো করছি আর সেমানে সেভাবে সেমানে এতে পূর্বকালে যে মানে ভগবান সব পাইছেন মোস্টলি এই ক্যাটাগরি 90% আর যে মানে প্রভুঙ্ পাঁতি যা কুহ এই যে অত্যন্ত সাধনের পরিপক্ক হয়ে সেসব রেয়ার পর্সন সে মানে কোণ সাধন সিদ্ধ কলিযুগের সাধন সিদ্ধ হওয়া গুরুদেব মনে করতে হব বি সাধন সিদ্ধি তুমি করে পার না সব কৃপা সিদ্ধ তিন প্রকার সিদ্ধ রয়েল নিত্য সিদ্ধ কৃপা সিদ্ধ সাধন সিদ্ধ নিত্য সিদ্ধ মানে সে জগতর আসছেন সে নিত্য সিদ্ধ অর্থ সে মানে জগতর এটি যোগমা এটি আসলে বি যোগমা তাঁর বৃত্তিটা আবরণ করে দিও মানে সি সে জগতর লোক বলে সে কবে জ্ঞান করবে সব তৃণান্তিক ভাব আসবে কাহি আসবে না সে গোটে জীবর দুঃখ কু জাঁপারে না সব জীব জ্ঞান হবে আচার্য মানে যদি লেখা সেটা জীব জ্ঞান লেখা এটা তো এটা যোগমা তৈরি করতে না সে লেখিপারে সে রাধাকৃষ্ণ নিত্যলীলা লিখবে সে লেখিপারে কি গোপীনাথ আমি যে কামর দাস গোপীনাথ মন যে পাগল মর এটা সে লেখিপারে কি সি যে রাধাকৃষ্ণ লীলা আস্বাদন করে সেই জিনিসটা কেমন লেখবে এটা মুন্ড ভিতরে তাঁর কেমন আসবে না জীবর দুঃখটা তাঁকে স্পর্শ করা দরকার সেই যোগমা তাঁকে সে বৃত্তিটা আবরণ করে রাখতে কিন্তু তাঁকর স্থিতিটা সেটা না না স্থিতিটা সেটা না তাঁকে সে স্বাদটা দিয়ে কি জীব বৃত্তি সবুলে আসে সেটা সেইটা হচ্ছে তৃণাদব স্টেজর পরফেক্ট স্টেজ সেটা ভগবান দ্বারা মন দ্বারা গোটে তৃণাদ এমনি কথা কবি এমনি চালবি এটা কত দিন আডজস্ট করে তুমি রাখব ভিতরে বহু ভক্ত তুমি দেখ বাহার বহু ভালো মানে কিছু জাঁপারে কথাবার্তা বহু করতে ভিতরে তা প্রাউড নেচর বহু ভক্ত মানব এমনি অনেক সে ন্যাচুরাল নুহতি ইন্টরনাল এক্সটর্নাল দুইটা সমান নয় তাঁকে কিছু ট্রেনিং দিয়েছি যেমন অফিস মানুষের তাঁকে ট্রেনিং দিয়েছে সে ডিলিংস করছেন ভালো এটা ভালো ব্যবহারিক জীবন ভালো তোমার আটলিস্ট অফেন্স হবনি বট ইউ ক্যান নট কন্টিনিউ দিস মোড এটা রহবনি তুমি যেদিন ইন্টারনাল তুমি অপরাধ করিও সবুলে গোটে এমন ঘৃণা এমন কহবনি কিন্তু সবুলে তাঁকে গোটে ব্যালান্স করিও সেটা তৃণাদেব মুড নুহে সেটা তৃণাদেব নুহে অন্য মানুষ সবুলে গোটে ঘৃণা দৃষ্টি দেখিও সবুলে আরে সেটা নয় তৃণাদেবী তো তৃণাদেবী মানে তুমি হচ্ছে সবুঠু ଘୃଣ୍ୟ ଠାରୁ ବି ଘୃଣ୍ୟ, ପୁଣି ଘୃଣ୍ୟ କେମିତି ତୁମେ ଦେଖା ହେଲା? ଅଲଗା ଲୋକଟା ଗୋଟେ ଖରାପ ବୋଲି ତୁମେ ଦେଖିପାରୁଛ ମାନେ ତୁମେ ତୁରନ୍ତ ବିଶ୍ୱାସ ଯାଇନ, କେମିତି ଗଲ? ସେଟା ନେଚୁରାଲ ନୁହେଁ, ବୈଷ୍ଣବ ଜିନିଷଟା ଗୋଟେ ଖଣ୍ଡାଧାରା ଜିନିଷଟା ନା, ଏଇଟା ପୁରା ଗୋଟେ ଫୋର୍ଥ ଡାଇମେନ୍ସନ ଜିନିଷଟା, ତୁମେ କ'ଣ ଚୁପଚାପ ରହିକି ଦେଇକି ଏଗୁଡ଼ା କିଛି କରିପାରିବନି ତୁମେ? ସେଇଟା ହବନି, ଆଉ ସେଇଟା ଭଲ ଆଟଲିଷ୍ଟ ତୁମର ବେସିକ୍ ଷ୍ଟେଜ୍ ପ୍ରାଇମେରୀ ଷ୍ଟେଜ୍ ତୁମର ଅପରେ ଅଫେନ୍ସ ହବନି, କିନ୍ତୁ ମନେ ରଖ ଉପାୟରେ ଏଗୁଡ଼ା ସବୁ ରିଏଲାଇଜ୍ ନ କରିବା ମୁଡ଼ଟା ସେମିତି ରହିବ, କାହାକୁ ସିନା କିଛି କହିବାନି, କାହା ସାଙ୍ଗେ ଝଗଡ଼ା ପତ୍ର କରିବାନି, କିନ୍ତୁ ସବୁବେଳେ ଭିତରେ ଅନ୍ୟମାନଙ୍କୁ ଗୋଟେ ଘୃଣା ଦୃଷ୍ଟିରେ ଦେଖିବା, ନାଇଁ ସେମିତିଆ ଲୋକଟା ସେମିତିଆ ଲୋକଟା, ଆରେ ଭାଇ ଏଥିରେ ଅପରାଧ ହେଉଛି, ପ୍ରତ୍ୟେକ ଜୀବ ତାଙ୍କର କର୍ମ ହିସାବରେ ସେ କାମ କରୁଛନ୍ତି, ଆଉ ଭଗବାନ ତାଙ୍କ ହୃଦୟରେ ଅଛନ୍ତି, ସେଇଠି ଭଗବାନ ଭଜନ କରି ତାଙ୍କ ସ୍ୱଭାବ ଚେଞ୍ଜ ହେବନି, ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ, ମନରୁ ବାହାର କରିଦିଏ ସେ ଜିନିଷ ଦୂରକୁ, ମନକୁ ଦୂର ରଖ, ସ୍ୱରକୁ ଦୂର ରଖି ବର୍ତ୍ତମାନ ପାରିବେନି, କାରଣ ସ୍ୱରକୁ କ'ଣ ଦୂର ରଖିବ, ବର୍ତ୍ତମାନ ମୋବାଇଲ ଅଛି ଆଉ ବର୍ତ୍ତମାନ ଯେ ଭଜନ କରିଛି ମୋବାଇଲଟା ତମ ପାଖରେ ନା, ତାହେଲେ ଭଜନ ବୋଲି କ'ଣ ଜାଣ, ମୋବାଇଲ ଅଛି ତମ ଭଜନ ବୋଲି ମୋତେ କିଛି କୁହନି, ମୁଁ ବିଶ୍ୱାସ କରୁନି, ମୁଁ କେତେ ସୁନ୍ଦର ସୁନ୍ଦର ପିଲାଙ୍କର ଜୀବନ ଦେଖିଲେଣି ନଷ୍ଟ ହେଇଗଲାଣି, ସେ ଆସି ଭଲ ଉଦ୍ଦେଶ୍ୟରେ ବି ଆସିଲେ ଭଜନ କରିବା ପାଇଁ, ଏ ଫୋନ କରିକି ମୋତେ କହିଦେଉଛନ୍ତି ମୋତେ, ଆଜ୍ଞା ମା ସେମାନେ ଭଜନ କରୁଥିଲେ, ସିରିୟସଲି ଭଜନ କରୁଥିଲେ, କିନ୍ତୁ ଆମେ ସବୁମାଳ ଜପ କରୁନୁ, ଏମିତି ଅବସ୍ଥା ହେଇଗଲାଣି, କାରଣ ଏସବୁ ସେ ଗୋଟେ ଏମିତି ମାୟାର ରୁଚି ଆସିଯାଇଛି, କିଛି ବି ତାଙ୍କୁ ଆଉ ରୁଚି ଲାଗିବନି, ସେ କହୁଥିଲେ ମାୟା ବହୁତ ବଳବାନ, ବହୁତ ବଳବାନ, କେବଳ ଆମକୁ ବର୍ତ୍ତମାନ ପୁରା ଅତି ସିରିୟସଲି ଯେଉଁମାନେ ଡିବୁଡ଼ି ହେବା ପାଇଁ ଗମ୍ଭୀର ହେବା ପାଇଁ ଚାହୁଁଛନ୍ତି ନା ଭାଇ, ପାଠ ପ୍ରବଚନ ତୁମେ କ'ଣ ମୋବାଇଲରେ ଶୁଣିବ, ଆଗେ ବଞ୍ଚିଯାଅ ନିଜେ, ବଞ୍ଚିଯାଅ ଆଗେ, ଆଗେ ରକ୍ଷା କର ନିଜକୁ, ସ୍ଥିତି ବର୍ତ୍ତମାନ ବହୁତ ଖରାପ, ବହୁତ ଖରାପ, ଭଜନ ଷୋଳମାଳା ଜପ କରିବା କୃଷ୍ଣଙ୍କୁ ଚିନ୍ତା କରିକି, ଏଇଟା ଯୋଉ ଗୁରୁର କାମ, ଗୁରୁଦେବଙ୍କୁ ଯେତେବେଳେ ପଚାରିଲେ ବିଦେଶ ଯାଇଥିଲେ ଗୁରୁଦେବ, ତାମାନେ ପ୍ରଭୁପାଦଙ୍କ ହିସାବରେ ପଚାରୁଛନ୍ତି ଯେ ମହାରାଜ ୟୁ ସୁଡ୍ ମେନସନ୍ ଦି ମିନିମମ୍ କ୍ୱାଲିଫିକେସନ୍, ନା କ୍ୱାଲିଫିକେସନ୍ ମିନିମମ୍ କ୍ୱାଲିଫିକେସନ୍ ଅଫ୍ ଏ ଗୁରୁ, ମହାରାଜ ଆପଣ ଟିକେ ଗୋଟେ ଜଣେ ଗୁରୁଙ୍କର ଗୋଟେ ମିନିମମ୍ କ୍ୱାଲିଫିକେସନ୍ କ'ଣ କୁହନ୍ତୁ, ଜଣେ ଗୁରୁ ହେବା ପାଇଁ ଚାହିଁ ତାର ମିନିମମ୍ କ୍ୱାଲିଫିକେସନ୍ କ'ଣ? ଗୁରୁଦେବ କହିଲେ ଏଇଟା ହେଉଛି ମିନିମମ୍ କ୍ୱାଲିଫିକେସନ୍, ଇଫ୍ ସମାନ ଇଜ୍ ଚାଣ୍ଟିଂ 16 ରାଉଣ୍ଡ ହରେ କୃଷ୍ଣ ମହାମନ୍ତ୍ର ଆଣ୍ଡ ଥିଙ୍କିଙ୍ଗ୍ ଅବାଉଟ୍ କୃଷ୍ଣ, ଷୋଳମାଳା ଜପ କଲାବେଳେ କେବଳ କୃଷ୍ଣଙ୍କୁ ଚିନ୍ତା କରିବ, ଅଲଗା ତା ମୁଣ୍ଡରେ କିଛି ରହିବନି, ତାହେଲେ ଏଇଟା ହେଉଛି ଜଣେ ଗୁରୁଙ୍କର ମିନିମମ୍ କ୍ୱାଲିଫିକେସନ୍, ସିଏ ହସିଲେ 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 କହିଲେ ମହାରାଜ ଦିସ୍ ଇଜ୍ ମ୍ୟାକ୍ସିମମ୍ କ୍ୱାଲିଫିକେସନ୍, ଏଇଟା ହେଉଛି ସବୁଠୁ ବଡ଼ କ୍ୱାଲିଫିକେସନ୍, ଆପଣ ମିନିମମ୍ କହୁଛନ୍ତି, ଏଇଟା ମିନିମମ୍ କହିଲେ ମିନିମମ୍, ଏଇଟା ମିନିମମ୍ ଷୋଳମାଳା, କାହିଁକି ଆମ 24 ଆୱାର କୃଷ୍ଣ କନସିୟସନେସ୍, ସେ ହେଉଛନ୍ତି ଟପ୍ ଲେବୁଲ୍ ଗୁରୁ, ଗୁରୁଦେବଙ୍କ କଥା ମାନେ ପୁରା ଖଣ୍ଡାରଧାରା, ଆଉ ଷୋଳମାଳା ଜପଟା କେତେ ଘଣ୍ଟା? 2 ଘଣ୍ଟାରେ ଯିଏ କୃଷ୍ଣଙ୍କୁ ପୁରା ଚିନ୍ତା କରୁଛି, ଆଉ କିଛି ତା ମୁଣ୍ଡରେ ରହୁନି, ସେ ଗୁରୁ ପୋଷଣ ଯାଇପାରିବ, ତାହେଲେ ଆମେ କେଉଁ ପୋଷଣ ରହିଛେ? ଆମେ କହୁଛେ ମୁଁ 2 ଘଣ୍ଟା ଜପ କରିଦେବି, କ'ଣ ସ୍ଥିର କରି ମନ କରିଦେ ହେଇଯିବ? ବହୁତ, ଏଟା ମିନିମମ୍ କୃଷ୍ଣଙ୍କୁ ଚିନ୍ତା କରିବ, କେବଳ ଚିନ୍ତା କ'ଣ, ଆମେ କ'ଣ କୃଷ୍ଣଙ୍କୁ ଚିନ୍ତା ଚିନ୍ତା କରିବ ମାନେ କ'ଣ, ମାଟେରିଆଲ ମାଇଣ୍ଡରେ ଚିନ୍ତା କେମିତି କରିବ, କରୁ କରୁ ସେ ମେଟେରିଆଲ ଜିନିଷ ପୋଷି ହେଉଛି ନା, ସେଥିପାଇଁ ଯାହା ଅନ୍ତରର ଯେତେବେଳେ ଆମର ସେବା ସମର୍ପଣ ଦ୍ୱାରା ଅନ୍ତର୍ଭାବଟା ଶୁଦ୍ଧ ହେଇଯିବ, ଗୁରୁ ବୈଷ୍ଣବ କୃପା କରି ପୁଣି ଇଣ୍ଟର୍ନାଲ ମୁଡ଼ଟା କୃପାଟା ଆସିଗଲେ ତୁମ ମନଟା ବଡ଼ ସ୍ଥିର ରହିବ, ଆଉ କିଛି ଉପାୟ ନାହିଁ ନା, ମନଟା ସ୍ଥିର କରିବ ମନ ମନା ଭବ ମଧୁଭକ୍ତୁ ମଜାଜି ମାଙ୍ଗ ନମସ୍କୁରୁ, ମନଟା ଗୋଟେ କେଉଁଠି ରହିଛି ଆମେ ଧରିପାରୁନି, ଆଉ କାହିଁକି ଆଉ ହଜାର କଥା ଫାଲତୁ କଥା ପୋଷିବି ତୁମେ, ଗୋଟେ ମଣିଷର କିଛି ଅସୁବିଧା ନାହିଁ ସେଟା ମୋ ମନଟା ଭଲ ଲାଗୁନି, ଗୋଟେ ଭକ୍ତର କିଛି ଅଭାବ ନାହିଁ ସେ କହୁଛେ ମୋର କିଛି ହଉନି, ସମୟ ଅଛି ଜଣେ ଭଜନ କରୁନି, ସମୟ ଅଛି ତାକୁ ଶାସ୍ତ୍ର ପଢିବାକୁ ଇଚ୍ଛା ଲାଗୁନି, କାହିଁକି ହଉଛି ତାର ମନ, ତାକୁ ସେ କ'ଣ କରିପାରିବ? ଆମେ ଯଦି ଗୋଟେ ଗୋଟେ ଅତି ହାୟର ଷ୍ଟେଜକୁ ଯିବା, ହାୟର ଷ୍ଟେଜ ମାନେ ବୃହତ ଦୃଷ୍ଟିରୁ ଚିନ୍ତା କରିବା, ଗୋଟେ ଭକ୍ତକୁ ଆମେ ବ୍ଲେମ୍ କରିପାରିବାନି, କାହିଁକି ସେ କାହାର ବସ ହେଇଯାଇଛି, ତା ମନର ବସ ହେଇଯାଇଛି, ତା ମନଟା ସେମିତି ସେ କରୁଛି ସେ କ'ଣ କରିବ? ଏ ଯେମିତି ବର୍ତ୍ତମାନ ମୁଁ ଯେଉଁ ମୋବାଇଲ କଥା କହିଲି, ଜଣେ ତାର ମନଟା ସେମିତି ଆଡିକ୍ଟେଡ୍ ହେଇଗଲାଣି, ସେ ଛାଡ଼ିବନି, ସେ ଚାହୁଁଛି ଏଇଟା କରିବା ମୋର ଠିକ ନୁହେଁ, କିନ୍ତୁ ପାରିବନି ଆଉ, ଏଥିପାଇଁ ତାକୁ ତାର ମନକୁ ଶାସନ କରିବା ପାଇଁ ଜଣେ ଲୋକ ଦରକାର, ସେଇଟା ହେଉଛି କେବଳ ଗୋଟେ ହେଲ୍ପ ଆମର, ଗୁରୁ ବୈଷ୍ଣବମାନଙ୍କର କାର୍ଯ୍ୟଟା ହେଲା ସେତିକି, ଗୋଟେ ଜୀବକୁ କେବଳ ଏଇ ସ୍ପିରିଚୁଆଲ ନରିସମେଣ୍ଟ ଦେବେ, ତାକୁ ଫର୍ମୁଲା ବତେଇବେ, ତାକୁ ନିଜର କରିବେ, ସେ ଯେତେବେଳେ ଗୁରୁ ବୈଷ୍ଣବଙ୍କୁ ନିଜର କଲା ହିସାବରେ ଚାଲିଲା, ତାକୁ ସ୍ପିରିଚୁଆଲ ଏନର୍ଜିଟା ମିଳିବ, ସ୍ପିରିଚୁଆଲ ଏନର୍ଜିଟା ତ ମାଇଣ୍ଡଟାକୁ କଣ୍ଟ୍ରୋଲ କରେ, ଟେକ୍ନିକ୍ କଣ୍ଟ୍ରୋଲ୍ କରିପାରିବି, ମୁଁ ଏଟାକୁ ଆଇ ୱିଲ୍ ନେଭର୍ ଆଡମିଟ୍। ତୁମେ କୌଣସି କ୍ରିୟାକୌଶଳ ଭକ୍ତି ଯୋଗରେ ପ୍ରବେଶ କରାଅ ନା, ଏଇଟା ପାରିବନି। ଇଟ୍ ୱିଲ୍ ହେଲ୍ପ ଫର୍ ସମ୍ ଟାଇମ୍ସ। ତୁମେ କିଛି ସମୟ ପାଇଁ ତୁମ ମାଇଣ୍ଡଟାକୁ ମୁଁ ଏମିତି ବ୍ୟବହାର କରିବି, ଏମିତି କରିବି। ଆରେ ତୁମର ମାଇଣ୍ଡଟା ହେଉଛି କ'ଣ ଭୌତିକ ଜିନିଷ ନା, କିଛି ଦିନ ପରେ ପୁଣି ସେ ଟାଣି ଘୋଷାରି ନେଇଆସିବ। ପ୍ରମାଥି ବଲବମ୍ ଦୃଢ଼ମ୍, ଭଗବାନ ତିନିଟା ଶବ୍ଦ ଲଗାଇଛନ୍ତି, ସେ ତିନିଟା ଶବ୍ଦ ହଜମ କର। ତୁମେ କୃଷ୍ଣ କହୁଛନ୍ତି ଅସଂଶୟ ମହାବାହୁ, ପ୍ରମାଥି ବଲମ୍ ଦୃଢ଼ମ୍ ପୂର୍ବରୁ ଗୋଟେ ଶବ୍ଦ ଲଗାଇଛନ୍ତି, କ'ଣ? ନାଇଁ ନାଇଁ, ଅସଂଶୟ ଅସଂଶୟ, ସଂଶୟ କିଛି ଏଥିରେ ନାହିଁ। ତୁମେ ଯାହା କହୁଛ ଅନଡାଉଟଲି ଟ୍ରୁ, ଅନଡାଉଟଲି ଫ୍ୟାକ୍ଟ, କିଛି ସନ୍ଦେହ ନାହିଁ। ବାୟୁ ଭଳିଆ ସେ ପ୍ରଭାବମାନ, ତେଣୁ ଏଇଭଳିଆ ମନଟାକୁ କିଏ ସଂଯମ କରିବ? ସେ ସ୍ପିରିଚୁଆଲ ଏନର୍ଜିଟା, ଏଇଥିପାଇଁ ଗୋଟେ ଦିନରାତି ଖଟିବାକୁ ପଡ଼ୁଛି, ଏଇଥିପାଇଁ ଗୋଟେ ଆନୁଗତ୍ୟ ସ୍ୱୀକାର କରୁଛି, ଏଥିପାଇଁ ଗୋଟେ ଦାସତ୍ୱ ସ୍ୱୀକାର କରିବାକୁ ପଡ଼ୁଛି, ଏଥିପାଇଁ ଗୋଟେ ନିର୍ଯାତନା ଜୀବନ ଭଳିଆ ଲାଗେ। ଜଣେ ଭକ୍ତ ତା ଜୀବନଟାକୁ ଆନାଲାଇଜ୍ କରିବ, ମୋ ଜୀବନର କ'ଣ ଲାଭ ହେଲା, ଏତେ ଘର ଦ୍ୱାର ଛାଡ଼ି ଆସି ଏତେ କଥା, ଗୋଟେ ନିର୍ଯାତନା ଜୀବନ ଭଳିଆ ଏତେ କଥା। ଆରେ ଆମେ କେବଳ ଗୋଟିଏ ଏଲିମେଣ୍ଟ ପାଇଁ କରୁଛେ, କ'ଣ? ଯେଉଁ ମନ ଆମକୁ ଯେଉଁ ସ୍ଥିତିରେ ରହିଲେ ବି କଷ୍ଟ ଦେଇଥାନ୍ତା, ସଂସାର ରହିଲେ ବି କଷ୍ଟ ଦେଉଛି, ଏ ମନଟା ଆମକୁ କଷ୍ଟ ଦେଉଛି ନା, ତା ପାଇଁ ଗୋଟେ ସ୍ପିରିଚୁଆଲ ଏନର୍ଜି ଦରକାର। ସେଇ ଏନର୍ଜିଟା ଆସିଲା ମାନେ ସେ ଅଙ୍କୁଶ ଭଳିଆ ମାନେ ସେ କାହିଁକି ଲେଖିଲେ ସାଧୁ ଗୁରୁ ଚରଣ ଉପାସନାସ୍ତ୍ର ଜହି ବ୍ୟଲିକମ୍, ଭଗବାନ ଋଷଭଦେବ କହୁଛନ୍ତି ନା, ମାର ତାକୁ ମାରିଦିଅ। ଋଷଭଦେବ ନାଇଁ, କିଏ ରାଜା ରୋହଗଣକୁ ଜଡ଼ଭରତ କହୁଛନ୍ତି, ସାଧୁଗୁରୁ ଚରଣ ରୂପକ ଉପାସନା ଅସ୍ତ୍ର ଦ୍ୱାରା ତୁମେ ମନଟାକୁ ମାର। ଅସ୍ତ୍ର ଆଉ ସେବାଟା ତୁମେ ନ କରିବନି, ତୁମେ ସାଧୁଗୁରୁଙ୍କ କଥା ମାନିବନି, କେବେ ମାଇଣ୍ଡ କଣ୍ଟ୍ରୋଲ କରିପାରିବନି। ଭୁଲି ଯାଅ, ତୁମକୁ ଯେତେ ପ୍ରକାର ଟେକ୍ନିକ୍ ତୁମକୁ ଯିଏ ଯାହା କହୁଛି ମୁଁ କେବେ ଗ୍ରହଣ କରିବିନି। ମୁଁ ସ୍ପଷ୍ଟବାଦୀ ଲୋକ, ମୋତେ କିଏ ଖରାପ ଭାବନା ଭାବିପାରେ, ମୁଁ ଘୃଣା କାହାକୁ କରୁନି, କିନ୍ତୁ ଏ ସିଦ୍ଧାନ୍ତ, ତୁମେ ଯେତେ ଜ୍ଞାନୀ ହୁଅ, ଯେତେ ଉପାୟ ପ୍ରୟୋଗ କର, ଯେତେ ଭଜନ କର, ଦୁଇଟା ଜିନିଷ ତୁମେ କେବେ ପାରିବନି, କେବେ ବି ପାରିବନି ତୁମେ। ଆଉ ତୁମେ ଯାହା କହିବ ସେଇଟା ଆମେ କରିଛୁ, ସେଥିପାଇଁ ମୁଁ ଏତେ ଜୋର ଦେଇ କଥା କହୁଛି। ଉପବାସ କରିବ, କେତେ ଉପବାସ ତୁମେ କରିବ, କେତେ ତୁମେ ଉପବାସ କରିଛ? ତୁମେ ଆମେ ଗୋଟେ 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 ଓଳି ଖାଇବି, ଆମେ ଦେଖିଛୁ, ସବୁ ପ୍ରକାର ଟ୍ରାଏଲ୍ କରି ଦେଖିଛୁ। ଗୋଟିଏ ଉପାୟ ଏଇଟା ହୁଏ, ଏଇ ସାଧୁ ଗୁରୁଚରଣ ଉପାସନାସ୍ତ୍ର, ତାଙ୍କର ସେବା କଲେ ସେ ଯେତେବେଳେ କୃପା କରିଦେବେ, ଆଉ ସବୁ ସବୁ ଜିନିଷ ସେଟା ସ୍ପିରିଚୁଆଲ ଏନର୍ଜିର କାମ, ସେଟା ନହେଲେ ହବନି। ସେଇଟା ହିଁ କେବଳ ଜୀବନର ସମସ୍ତ ପ୍ରକାର ସମସ୍ୟାକୁ ସମାଧାନ କରିବ। ଏଇଥିପାଇଁ ଗୋଟେ ଜଣେ ଦାସ ହେବାକୁ ପଡ଼ୁଛି, ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କର ଆମକୁ ଦାସ ହେବାକୁ ପଡ଼ୁଛି। ଏଇ ଯୋଉ ମୁଁ କହୁଥିଲି ନା, ଯୋଉ ଏଇ ଯୋଉ ମିନିମମ୍ କଥା ଗୁରୁଦେବ କହୁଛନ୍ତି, ଶିଷ୍ୟର ରକ୍ଷଣ ବି କହୁଥିଲି, ସେଟା କ'ଣ ହବ? ସେ ଜିଜ୍ଞାସୁ ଶ୍ରେୟ ଉତ୍ତମମ୍, ଉତ୍ତମ ଜିଜ୍ଞାସୁ କରିବ, ସେଠି ଗୋଟେ ଛାଡ଼ିଦେଲେ ଗୋଟେ ପଦ। ଗୁରୁ କେମିତି ଜାଣିବେ ସବୁ ଜିନିଷ, ଏଇଟା ପଚାରୁଥିଲି, କେଉଁ ପଏଣ୍ଟ କହୁଥିଲି ନା, ଗୁରୁ କ'ଣ, ଗୁରୁ କେମିତି ଜାଣିବେ, ଗୁରୁ କେମିତି ସବୁ ଜିନିଷ ଜାଣିବେ? ସେଠି ସେ କହିଲେ, ସାବ୍ଦେ ପରିଚ ନିଷ୍ଣାନ୍ତେ ବ୍ରହ୍ମଣୀ ଉପସମାଶ୍ରୟ, ଯେହେତୁ କାମ କ୍ରୋଧ ଲୋଭରୁ ଏଥିରୁ ମୁକ୍ତ ସିଏ, ତାଙ୍କ ପାଖରେ ଦୁଇଟା ଜିନିଷ ରହିଛି, କ'ଣ? ଶାବ୍ଦ ବ୍ରହ୍ମେଞ୍ଚ, ଶାବ୍ଦ ବ୍ରହ୍ମେଞ୍ଚ ନିଷ୍ଣାନ୍ତେ, ନିଷ୍ଣାନ୍ତ ଅର୍ଥ ପାରଙ୍ଗମ, ଶବ୍ଦ ବ୍ରହ୍ମରେ ସେ ପାରଙ୍ଗମ, ସେ ସବୁବେଳେ ତାଙ୍କ ଇଣ୍ଟେଲିଜେଣ୍ଟଟା ସବୁବେଳେ ଶାସ୍ତ୍ରକୁ ଟାଲି କରିବ। ଏଇ ଜିନିଷଟା କଲେ ଶାସ୍ତ୍ର ଗୁରୁ କ'ଣ କହିଛନ୍ତି, ଶାସ୍ତ୍ର କ'ଣ କହିଛନ୍ତି, ଭଲ ଲାଗିବ, ଲୋକ କ'ଣ କହିବେ, ନା ୱି ଡୋଣ୍ଟ ୱାଣ୍ଟ ଟୁ ଫଲୋ ଇଟ୍, ପ୍ରାକ୍ଟିକାଲ ଏଇଟା କରିଦେଲେ ହବ ଏଇଟା, ନାଇଁ ନାଇଁ ଆମେ ସେଇଟା ମାନିବୁନୁ, ଆମେ ଶାସ୍ତ୍ରାନୁଗାମୀ ଲୋକାନୁଗାମୀ ନୁହଁ। ଶାବ୍ଦେ ପରିଚ ନିଷ୍ଣାନ୍ତେ, ନିଷ୍ଣାନ୍ତେ ଚକ୍ରବାଦ ଲେଖିଲେ ଦୁଇଟାର ନିଷ୍ଣାନ୍ତେ ଯୋଡ଼, ଶବ୍ଦେଚ ନିଷ୍ଣାନ୍ତେ ପରିଚ ନିଷ୍ଣାନ୍ତେ, ଶବ୍ଦ ବ୍ରହ୍ମରେ ସେ ପାରଙ୍ଗମ ଥିବେ, ନହେଲେ ସନ୍ଦେହଟାକୁ ଗୋଟେ ଶିଷ୍ୟର ସନ୍ଦେହ କାଟିପାରିବେ, ତାକୁ ସନ୍ଦେହ କାଟିପାରିବେନି। ଆଉ ପରମ ବ୍ରହ୍ମେଚ ନିଷ୍ଣାନ୍ତେ, ପରମ ବ୍ରହ୍ମ ଭଗବାନଙ୍କ ପାଖରେ ଯିଏ ଅନୁଭବ ପାଇଥିବେ, ପ୍ରଭୁଙ୍କର କୃପା ଆଜ୍ଞା, ପ୍ରତ୍ୟକ୍ଷ ସମ୍ବନ୍ଧ ରହିଥିବେ। ଏଇ ଯୋଉ ଗୁରୁଦେବ କଥା ମୁଁ କହୁଥିଲି, ଗୁରୁଦେବଙ୍କୁ କହିଲେ, ଗୁରୁଦେବ ମିନିମମ୍ କ୍ୱାଲିଫିକେସନ, ମିନିମମ୍ କ୍ୱାଲିଫିକେସନ, ମ୍ୟାକ୍ସିମମ୍ କ୍ୱାଲିଫିକେସନ 24 ଆୱାର କୃଷ୍ଣ କନସିୟସନେସ। ଏବଂ ତିନିଟା ଯୋଉ କୃପା, କୃପା ସିଦ୍ଧ, ସାଧନ ସିଦ୍ଧ, ନିତ୍ୟ ସିଦ୍ଧ। ଏଇ ନିତ୍ୟ ସିଦ୍ଧ ମାନେ 24 ଆୱାର କୃଷ୍ଣ କନସିୟସନେସ, 24 ଆୱାର। ତାଙ୍କରି କରୁଣାଟା ଆମେ ପ୍ରାପ୍ତ ହେଲେ, କାରଣ ସେମାନେ ସବୁ ସ୍ପିରିଚୁଆଲ ଏନର୍ଜି ଧରିକି ଡିସେଣ୍ଡ କରିକି ଆସିଥାନ୍ତି। ଯେମିତି ଗୋଟେ ଗୋଟେ ଜଣେ ଗୋଟେ ପ୍ରଫେସର ନା କ'ଣ କହୁଛନ୍ତି, କଲେଜ ମାନଙ୍କର ସବୁ ରହିଛନ୍ତି ପ୍ରଫେସର ମାନେ ରହିଛନ୍ତି, ସେମାନେ ଟୋଟାଲ ମାନେ ପ୍ରଫେସର, ଆଉ ଗୋଟେ ତାଙ୍କ ଉପରେ ଗୋଟେ କ'ଣ ଅଛନ୍ତି ନା କ'ଣ, ହଁ କୁଳପତି, ସେଗୁଡ଼ା ତ ରିସର୍ଚ୍ଚ ପର୍ସନ ଯେଉଁଗୁଡ଼ା ଅଛନ୍ତି, ପିଏଚ୍ଡି ହୋଲ୍ଡର ରିସର୍ଚ୍ଚ ପର୍ସନ ଗୁଡ଼ା, ତାଙ୍କ ମୁଣ୍ଡରେ ସବୁ ନ୍ୟୁ ନ୍ୟୁ ଥେସିସ୍ ସେମାନେ ଲେଖିଦେବେ, ଲେଖନ୍ତି ନା, ଯେଉଁମାନେ ଯେଉଁ ପିଏଚ୍ଡି ପିଏଚ୍ଡି କରୁଛନ୍ତି ସେମାନେ ସବୁ କ'ଣ ଗୋଟେ ଟପିକ ଉପରେ ଲେଖନ୍ତି ନା କ'ଣ, ହଁ ମନେକର ମେଡିକାଲ ସାଇନ୍ସ ସେ ପଢୁଛି, ସେ ତାର ମ୍ୟାଲେରିଆ ଉପରେ ଗୋଟେ ଲେଖିବ, ସେଟା ସେଟା କୋଉଠି ନଥିବ ଥେସିସ୍ ଯୋଉ ମାନେ ଲେଖନ୍ତି, ମୁଁ ତ ଏଇଟା ପାଠ ପଢୁନି, ଆମେ ଏତେ ପଢୁନୁ, ଆମେ ଆମ ଅଧା ରାସ୍ତାରୁ ବନ୍ଦ, କିନ୍ତୁ ମୁଁ ଏସବୁ ଶୁଣିଛି, କଣ ଥେସିସ୍ ଗୁଡା କଣ, ମୁଁ ସବୁ ଶୁଣି ମୁଣ୍ଡରେ ପଶିବାନି ତା ପଛରେ ଲାଗିବି କଣ, ସେଟା ମତେ କ୍ଲାରିଫାଏ ହେବ ବୁଝା। ସେ କହିଲେ ଆମେ ଥେସିସ୍ ମାନେ, ମତେ ଗୋଟେ କିଏ ଗୋଟେ ମେଲ୍ କରିଥିଲା, ମୁଁ ବୈଷ୍ଣବ ଥେସିସ୍ ଉପରେ ଲେଖୁଛି, ମତେ ସବୁ ମୁଁ ସେଟା କଣ, ତତେ ମୁଁ କହିବି କଣ, ସେଟା କଣ କହିବି, କେତେଟା ବହି ନବ କଣ କହିବି, ସେଟା ହବନି, ଆସିକି ଶୁଣିଲେ ତୁ ଜାଣିବୁ ନା, ମତେ ଦିଅନ୍ତୁ ବହି ଗୁଡା, ମୁଁ ଥେସିସ୍, ମୁଁ ଥେସିସ୍ କଣ ତୁ ଲେଖିବୁ, ଏଇଟା ତ ସବୁ ଆମର ଅଛି, ନା ନା ମତେ ସବୁ ନୂଆ ଲେଖିବାକୁ ପଡିବ। ଥେସିସ୍ ଅର୍ଥ ତୁମେ ଯାହା ସବୁ ଅଛି ତୁମେ ତୁମେ ଗୋଟେ ନୂଆ କିଛି ଦେଲେ ପରେ ତୁମେ PhD ହବ, ତୁମ PhD ରୁ ଡକ୍ଟରେଟ୍ ଦିଆ, ଡକ୍ଟରେଟ୍ ଦିଆ ହବ ନା, ତୁମେ ସବୁ ରିସର୍ଚ୍ଚ କରିକି ତୁମେ ଗୋଟେ ଜିନିଷ ନୂଆ ଜିନିଷ ଲେଖିବ, ଏଭଳିଆ ତାକୁ ନିଷ୍ଣାନ୍ତ କୁହାଯାଏ, ପରାଙ୍ଗ୍ରମ ସମାନ ହେଇଗଲେ ସେଭଳି ଶାସ୍ତ୍ରରେ ନିଷ୍ଣାନ୍ତ। ଆଉ କୃପା ବି ଭଗବାନଙ୍କର କୃପା ପାଇଥିଲେ, ତେଣୁ ଗୁରୁର ଯୋଉ ଲକ୍ଷଣ ଖାଲି ଏଇଥିପାଇଁ ଗୁରୁଙ୍କର ଯେହେତୁ ଭଗବତ ସମ୍ବନ୍ଧ ଜୀବନରେ ଶାସ୍ତ୍ର ତାଙ୍କର ଅସ୍ତ୍ର, ଆଉ ପ୍ରଭୁ ହେଲେ ତାଙ୍କର ଆଶ୍ରୟ, ଦୁଇଟା ଯାହା କହୁଥିଲି ପୂର୍ବରୁ ଗୁରୁଦେବ କହୁଥିଲେ ନା କଣ ଶିଶୁ ପ୍ରତି କଣ ଆସକ୍ତି ହଉଛ, ମୁଖ୍ୟମନ୍ତ୍ରୀ କଣ ଜାଗା ପ୍ରତି କଣ ଆସକ୍ତି, ଆମର କାହା ପ୍ରତି ଆସକ୍ତି, ଆମ କୃଷ୍ଣ ପ୍ରତି ଆସକ୍ତି, କାହା ପ୍ରତି ନାହିଁ, ତାଙ୍କର ଏ ଦୁଇଟା ଜିନିଷ, ତାଙ୍କର ଦୁଇଟା ଆଶ୍ରୟ, ଆମର ହଜାର ଆଶ୍ରୟ, ତାଙ୍କର ଦୁଇଟା ଆଶ୍ରୟ, ଶାସ୍ତ୍ର ହେଲା ପ୍ରଥମ ଆଶ୍ରୟ, ଆଉ ଶାସ୍ତ୍ର ତାଙ୍କର ଜୀବନର ଅସ୍ତ୍ର, ସେ ଯାହା କିଛି କରିବେ ଶାସ୍ତ୍ର ହିସାବରେ କରିବେ, ଶାସ୍ତ୍ର ତାଙ୍କ ଜୀବନରେ ବଞ୍ଚେଇକି ରଖେ, ଏଥିପାଇଁ ଶାସ୍ତ୍ର ଶ୍ରବଣ କରିବାକୁ ପଡ଼େ, ଅନ୍ତଃକରଣରେ କଣ କେଉଁ ବୃତ୍ତି ଆସିବ, କେମିତି ଭଜନ କରିବି, କେମିତି ସଂସାର ପାର ହେବି, ଶାସ୍ତ୍ର ତାଙ୍କର ରହିଲା ଅସ୍ତ୍ର, ଆଉ ଭଗବାନ ଆଉ ସେ ନା କେମିତି ହବ କଣ ହବ, ଆମେ ତ ମୁଁ ଆଉ କାହା କଥା କହିବିନି, ମୁଁ ତାଙ୍କ ଦେଖିଛି ଏତେ ବଡ ମନ୍ଦିର, ଏ ଗୋପାଳଜୀ ମନ୍ଦିର ତିଆରି କଲେ ଫାର୍ମ ଭୁବନେଶ୍ୱର, କାହାକୁ କିଛି କହିଲେନି, ସିଧା ସର ଚାଲିଲେ ଚାଲିଲେ ନା, କିଏ ସନ୍ନ୍ୟାସୀ ଥିଲା, ଆମେ ସବୁ ଗୁରୁଦେବ ପରେ ସନ୍ନ୍ୟାସୀ ଫନ୍ୟାସୀ ନା, ଆଉ କାହା କିଏ ସନ୍ନ୍ୟାସୀ ହବ, କିଏ ମଠ ଚାଲିବ, କେମିତି ଏତେ ବଡ ମନ୍ଦିରଟା କିଏ ଥିବ, ମୋ ଶିଷ୍ୟ କିଏ ଗୋଟେ ତୁମର ଉତ୍ତରାଧିକାର ରହିବା ଦରକାର ନା, କିଏ କିଛି ନାହିଁ କିଛି ନାହିଁ, ସେ ଗୋଟେ ଗାଉ ଥିଲେ ସେଟା ମୁଁ କରିକି ଗଲେ, ହା କୃଷ୍ଣ ବୋଲି ଯାଉ ଯିବ ମତେ ଉଦ୍ଧାର ରାଧା ଦବ, ବସ୍ ଚାଲ। କେବଳ ଦୁଇଟା ଆଶ୍ରୟ, ଶାସ୍ତ୍ର ଭଗବାନ, ସେଥିପାଇଁ ତାଙ୍କ ଏଇ ଏଇଟା କାହିଁକି ଆଲୋଚନା ପଡ଼ିଛି ନା, ଜିଜ୍ଞାସୁ ଲୋକମାନେ ଏଇଟା ବୁଝିପାରିବେ, ସବୁ ସ୍ତର ଲୋକ ବୁଝିପାରିବେ, ସେଥିପାଇଁ ମୁଁ କହୁଥିଲି ଭକ୍ତ ସମାଜରେ ଦୁଇ ପ୍ରକାର ଲୋକ ଅଛନ୍ତି, ଏ ଦୁଇ ପ୍ରକାର ଲୋକ ବେନିଫିଟ୍ ପାଏ, ମଝି ମଝି କାହା ହବନି, ମଝି ମଝି ତୁମେ ଚାହୁଁ ମଝି ମଝି ସ୍ଥିତିରେ ରହିକି ତୁମେ ସବୁ କିଛି ପ୍ରାପ୍ତ ହେଇଯିବ ନାଇଁ ନା, ତୁମେ ଗୋଟେ ମଝି ମଝି ସ୍ଥିତିରେ ରହିଲେ ତୁମେ ଦୁଇଟା ଜିନିଷ ନଷ୍ଟ କରିବ, ଗୋଟେ ଜିନିଷ ନଷ୍ଟ ହେଇଯିବ, ତୁମେ ସରଳତା ନଷ୍ଟ ହେଇଯିବ, ଆଉ ଏକ୍ସପେକ୍ଟେସନ ଯେ ତୁମର ଗୋଟେ ଆଶା ବଢ଼ିଗଲାଣି, ମୁଁ ଗୋଟେ ବଡ଼ ସାଧୁ ହେବି, ମୁଁ ଗୋଟେ ଏଟା ହେବି ସେଟା ହେବି, ସେଟା ତ ପ୍ରାପ୍ତ ହେଇପାରିବନି, ତ ଭଗବାନ ସାଂସଦ ନକଲେ ହେଇପାରିବନି, ତୁମେ ଗୋଟେ ହୋପ୍ଲେସ୍ରେ ପଡ଼ିଯିବ, ସରଳତା ଆଣେ ଚାଲିଗଲା ସେଣେ ବି ଭଗବାନ କୃପାଟା ପାଇପାରିଲନି, ଦୁଇଟା ହଇରାଣ ହେଇଯିବ। ସେଥିପାଇଁ ଆଗରୁ ଯେତେ ଜଣ ଭଗବାନ ସବୁ ପାଇଛନ୍ତି, ଯେତେ ଯିବି ଯିବା ସେ ସବୁ ସରଳ, ମୁଁ ସେମାନଙ୍କ ପ୍ରଭୁ କଥା କହୁଥିଲି ନା, ଗଲେ ତାଙ୍କୁ ପାଠ ପଢ଼ିଆନି, ତାଙ୍କୁ ଝାଡ଼ୁ ମାର, ଝାଡ଼ୁ ଲଗେଇ, କେହି ପଢ଼ିକି ଜ୍ଞାନ ଏ ଲୋକ କେହି ମୁଁ ଦେଖିନି ଜୀବନରେ, ମୁଁ ଯେତେ ବୈଦିକ ଇତିହାସ ଦେଖୁଛି ସବୁ ଏଇ କୃପା ଦ୍ୱାରା ହେଇଛନ୍ତି, କୃପା ଦ୍ୱାରା, କାରଣ ଆମେ ଆମେ ଶାସ୍ତ୍ର ଶ୍ରଦ୍ଧା କରି କଣ କରିପାରିବୁ, ବହୁତ କିଛି ରହିଛି, ବହୁତ କିଛି ରହିଛି, ତେଣୁ ମୁକମ୍ କରୁଛି ବାଚାଲମ୍ ପଙ୍ଗୁ ଲଗାଇ ଲଙ୍ଘୟତି ଗିରି ଯତ୍ କୃପା ସ୍ତମଙ୍ଗ ବନ୍ଦେ ପରମାନନ୍ଦ ମାଧବ। ସଂସାର ସବୁଠୁ ବଡ ପଣ୍ଡିତ ଏଇ ଗୋଟିଏ ଶ୍ଳୋକ ଲେଖିଲେ, ଏଇଟାକୁ ଆଜି ପର୍ଯ୍ୟନ୍ତ ସଂସାର କିଏ ଡାଇଜେଷ୍ଟ କରିପାରୁନାହାନ୍ତି, ଏଇଟାକୁ ଯିଏ ବୁଝିଦେଲା ସେ ପାର ହେଇଯିବ ସଂସାର, ଏଇଟାକୁ ଯିଏ ଗୋଟେ ଏଇ ଶ୍ଳୋକଟା ବୁଝିଦେବ ସେ ସଂସାର ପାର ହେଇଯିବ, ସମସ୍ତେ ଏଇଟା ଗାନ୍ଧୀ କିନ୍ତୁ ବୁଝିପାରିବେନି କି, ଜୀବନରେ କଣ ଦରକାର ଯୋଗ୍ୟତା, ଏଇଟା ଦରକାର, ଆଉ କିଛି ଯୋଗ୍ୟତା ଦରକାର ନାହିଁ, ତୁମେ ସାଧୁ ହୁଅ ଗ୍ରସ୍ତ ହୁଅ ଯିଏ ବି ହୁଅ, କେବଳ ଗୋଟିଏ ଜିନିଷ ଦରକାର, ମୁଖମ କରୁ କି ବା ଏଇ ବିଶ୍ୱାସ ତୁମର ଅଛି ପାର ହେଇଯିବ ସଂସାର, ଏଇ ବିଶ୍ୱାସ ତୁମର ନାହିଁ କୌଣସି ଜ୍ଞାନ କୌଣସି ଆଶ୍ରୟ ତୁମକୁ ସାହାଯ୍ୟ କରିବନି, ମୁଖମ କରୁଥି ବାଚାଳ ପଙ୍ଗୁଲଙ୍ଗ ଯେତେ ଗିରି ୟତ୍ କୃପାସ୍ତମଙ୍ଗ ବନ୍ଦେ ପରମାନନ୍ଦ ମାଧବ। ଆମର ଆଚାର୍ଯ୍ୟମାନେ ଆଉ ଗୋଟେ ଯୋଡ଼ନ୍ତି ଶ୍ରୀ ଗୁରୁ ଦିନତା, ଏ ପରମାନନ୍ଦଙ୍କର କୃପାରେ ମୁଖ ବାଚାଳ ହେଇଯିବ, ଆଉ ସେ ହେଉଛନ୍ତି ଶ୍ରୀ ଗୁରୁ ଦିନତାରିଣୀ, ସେ ଗୁରୁ ରୂପରେ ଆସିଛନ୍ତି, ତେଣୁ ଏ ଗୋଟିଏ ସବୁ ଶ୍ଳୋକ ବୁଝିଲେ ହିଁ ଏ ସଂସାରରୁ ପାର, ଆଉ ଜଗତର ସବୁ ଜିନିଷ ହେଉଛନ୍ତି ଏହି ଶ୍ଳୋକର ଆଶ୍ରୟ, ଧାମ ବାସ କର, ଲକ୍ଷ୍ୟ ନାମ କର, ସେବା କର, ଯାହା ପ୍ରଚାର କର, ଯାହା କର, ସବୁ ହେଉଛନ୍ତି ଏହି ଶ୍ଳୋକର ଆଶ୍ରୟ, ଯଦି ଏଇ ଶ୍ଳୋକଟା ତୁମେ ବୁଝିନ, ଯାହା ତୁମେ କରୁଛ ଡିଫିଟ, ପରାସ୍ତ ହବ ହିଁ ହବ। କୃପା ବିନା ତୁମ ଜୀବନର କୌଣସି କାହା ସ୍ଥିତି ବି ସୁଦୃଢ଼ ନୁହେଁ, ଗୋଟେ କର୍ମୀର ଜୀବନ ବି ସୁଦୃଢ଼ ନୁହେଁ। ମୁଁ ଶୁଣିଥିଲି ଆର ବର୍ଷ ମୋଦିର ଏଟା କେତେ ବର୍ଷର ଚାଲିଛି ତାର ପ୍ରଧାନମନ୍ତ୍ରୀ, ଦ୍ୱିତୀୟ ଥର ନା କ'ଣ ନା କ'ଣ ମୋଦୀ ଏଟା, ହଁ ସେ ତାର ରେଜଲ୍ଟ ବାହାରିବା ପୂର୍ବରୁ ଭୋଟ ଦେଲେ, ଭୋଟିଂ ହେଲା ପଳେଇଗଲା କେଦାରନାଥ ନା କୋଉ ବଦ୍ରିନାଥରେ, ସେ ଗୁମ୍ଫା ଭିତରେ ରହିଲା। ସେ ଚାହୁଁଛି ମୁଁ ଦେଶକୁ, ଦେଶ ପାଇଁ କିଛି କରିବି, ମୋତେ ପ୍ରଭୁ ସୁଯୋଗ ଦିଅ। ସିଏ ଯାଇକି ବସିଲା ନା ଆଉ ଜାଣିଛ ନାଇଁ ବାବୁ ଲେବୁ, ଆଉ ତୁମେ ଦେଖାଲି ଦୌଡ଼ିବ, ମୁଁ ଘର ଦ୍ୱାର କରିବି, ଘର ଦ୍ୱାର କ'ଣ କରିବ, ତୁମେ ବସିକି ଠାକୁର ଡାକ। ସିଏ ନେତା ଭୋଟ ହେଲା ଏତେ କାମ କଲା ପରେ ସିଏ ଯାଇକି ବସିଲାଣି କୋଉଠି, ହଁ କେଦାରନାଥରେ ବା, କେଦାରନାଥରେ ବସିଲା ଆଉ କେବେ ଗୋଟେ ତାର ସବୁ ଗୋଟେ କିଏ ସେ ପେପର ଦେଖୁଥିଲି ନା, ଏମିତି ଅଛି ସିଏ ବର୍ଷରେ କେତେ ଦିନ ପଳାଏ ଜଙ୍ଗଲକୁ, ହଁ ଯୋଗୀଟା ଥିଲା ନା ପଳେଇବା, ସେ ତ କିଏ ତାକୁ କିଛି ଫଳ ନବ, କାହାକୁ ସାଙ୍ଗରେ ନବ, ପ୍ରଧାନମନ୍ତ୍ରୀ ଥିଲା ବେଳେ ସେ କେତେବେଳେ ଖସିକି ଯାଉଛି। ମୁଁ ତାକୁ ମୁଁ କୌଣସି ରାଜନୈତିକ ଦୃଷ୍ଟିରୁ କହୁନି, ତୁମେ ଚିନ୍ତା କରି ଦେଖ, ସେ ଗୋଟେ ଲୋକଟା ବି ସିଏ ଜାଣୁଛି କୃପା ବିନା କିଛି କାମ ହବନି, ଭଗବାନ କୃପା ବିନା ହବନି। ଆମେ କେଉଁ ବଳରେ ଡେଇଁବା, ସବୁ ଚାପ୍ଟରକୁ କ୍ଲୋଜ୍ କରିଦେବାକୁ ପଡ଼େ, ଜୀବନ ଯେତେ ଚାପ୍ଟର ସବୁ କ୍ଲୋଜ୍ କରିଦିଅ, ସବୁ ସବୁ ବନ୍ଦ କରିଦିଅ, ଗୋଟିଏ ଜିନିଷ ଧର, ଇମୁକମ କରୁଥିବ ଚାଲାମ ପଙ୍ଗୁଲଗ୍ନ ଏତେଗିରି ଜୀବନରେ ଯଦି ପାର ହେଇକି ଆମେ ଯିବା, କେବଳ ଗୋଟେ କୃପାରୁ, ଆଉ କୌଣସି କାର୍ଯ୍ୟ ଦେବନି। ସେ ଆମ ହଜାର ଜଣ ଗୋଟିଏ ପଦ ମାରିଦେଇ ଯାଇଛନ୍ତି ଚକ୍ରପାଦ, ସେଠାକୁ ଜଗତ ବର୍ତ୍ତମାନ ଘୁଷୁଛି, ଯଶ୍ୟ ପ୍ରସାଦାଦ ଭଗବତ ପ୍ରସାଦ, ଯଶ୍ୟ ପ୍ରସାଦ ଜନଗତି ଗୁଟୁ, ପ୍ରସାଦଟା କ'ଣ, ତୁମେ ଯେତେ ଚେଷ୍ଟା କର ଯେତେ ଯାହା କର, ତୁମ ମାନସିକ ବୁଦ୍ଧି ଜ୍ଞାନ ବଳରେ ତୁମର ଯୋଜନା ବଳରେ ତୁମେ କରୁଛ, ସେଥିରେ ହବନି, ସେଥିରେ କିଛି କାମ ଦେବନି। କୃପା ତୁମକୁ ନଚେଇବ, ତୁମେ କାହିଁକି ଚାହୁଁଛ ନାଚିକି କୃପା ପାଇବ ବୋଲି, ବୁଝିଲ, ତୁମେ ଯେତେ ନାଚିଲେ ମାଷ୍ଟର କାହିଁ ନାଚି କରିବ, ଯେ ଓଡ଼ିଶୀ ଚମ୍ପୁ ଛାନ୍ଦ, ଯେ ଯେତେ ଯାହା କର, ସେ ଯେତେ ବଡ଼ ନାଚୁ ସେ ସେ କହିବ ମୋ ଗୁରୁ ହେଉଛନ୍ତି, ପ୍ରଥମେ ଗୁରୁ ନାଁ କହିବ ନା। ଆଉ ଏଇ ଯୋଉ ବାହାର ଲୋକ କୁହନ୍ତିନି, ଏ ଯୋଉ ଓଡ଼ିଶୀ ଗାଇବେ ଯୋଉ ନା ଚମ୍ପୁ ନାଚିବେ, ସେ ସେ ଆସି ପ୍ରଥମେ କହିବେ ମୋର ଗୁରୁ ଏଟା କହିଛି, ସିଏ ତାର ଗୁରୁଠୁ ଭଲ ନାଚିଲେ ବି ସେ କେବେ କହିବେନି ମୁଁ ଗୁରୁଠୁ ବଡ଼। ମୁଁ ବହୁତ ଶିଷ୍ୟଙ୍କର ଉଦାହରଣ ଦେଇଦେବି, ଯୋଉ ମେଟେରିଆଲ ଫିଲ୍ଡରେ ଯୋଉ ସଙ୍ଗୀତଜ୍ଞ ମାନେ ଅଛନ୍ତି, ତାଙ୍କ ସ୍ୱାମୀଙ୍କର ଯେମିତି ଶ୍ୟାମାମଣି ଦେବୀ, ତା ନାଁଟା ବି ବହୁତ ଭଲ, ଢେଙ୍କାନାଳ ଝିଅ ନା କ'ଣ, ସେ ଆଠଗଡ଼ ପାଖରେ, ମୁଁ ବହୁତ ଦିନରୁ ମୋର ଗୋଟେ ତାର ଭଜନ ପ୍ରତି, କାରଣ ମୁଁ ବିରହ ଭଜନ ରାଧାଣୀଙ୍କ ଭଜନ ସବୁ ଭଲ ପାଏ, ମୁଁ ତାର ଯେତେ ଭଜନ ସବୁ ଶୁଣିଛି ଆଉ ସବୁଗୁଡ଼ାକ ମୋର ମୁଣ୍ଡ ଭିତରେ ଅଛି, କାରଣ ମୋତେ ଗୋପୀ ବାବୁ ଭଲ ଲାଗେ। ମୁଁ ତାର ଥରେ ଗୋଟେ ଇଣ୍ଟରଭ୍ୟୁ ଦେଖୁଥିଲି, ସେ ତାଙ୍କ ଗୁରୁଙ୍କ କଥା କହୁଥିଲା, ସେ କେମିତି ଲାଇଫ୍ରେ ଷ୍ଟ୍ରଗଲିଂ କରିଛି, କେମିତି ଏକାକି ଯାଇଛି ବାହାରକୁ, କେମିତି ଶିଖିଛି, କେମିତି ତାର ସବୁ ତା ଜୀବନଟାକୁ ସେ କହୁଥାଏ, ଆଉ ସେ ତା ଗୁରୁଙ୍କୁ ଏତେ ମହାନ ହାତ ଯୋଡ଼ି ପକଉଥାଏ, ନାଇଁ ଆଜ୍ଞା ଗୁରୁ କୃପାରେ ମୁଁ ସବୁ ପାଇଛି। ଆରେ କର୍ମୀ ଲୋକଟା ଗୁରୁ କୃପା ବାରବାର କହୁଛି, ବାରବାର ସେ ଗୁରୁ କୃପା କହୁଥାଏ, ଏତେ ହାର୍ଟ ଟଚ୍, କିନ୍ତୁ ସେ କହୁଛି ମୋ ଗୁରୁଦେବ କହିଲେ ଦେଖ ମୋ କଣ୍ଠ ଭଲ ନୁହେଁ, ତତେ ମୁଁ ସବୁ ଫର୍ମୁଲା ଦେଇଦେଉଛି। କିନ୍ତୁ ସିଏ ଆଜି ଏତେ ବଡ଼, ସିଏ ବେଙ୍ଗଲରେ ଗାଇଛି କାଳେ, ସେ ସବୁ କହୁଥାଏ ମୁଁ ବେଙ୍ଗଲରେ ଗାଇଛି କ'ଣ କି ମହାରାଷ୍ଟ୍ର ଲାଙ୍ଗୁଏଜ୍, ସବୁ ଲାଙ୍ଗୁଏଜ୍ରେ ସେ ଯାଇଛି, କିନ୍ତୁ କହିଲେ ମୋତେ ଜଗନ୍ନାଥ ଭଲ ଲାଗିଲେ, ମୁଁ ପଳେଇଲି ଓଡ଼ିଶାକୁ, ଏଥିରେ ଯୋଉ ରସ ଅଛି ସେ କହିଲେ ଯୋଉ ମୁଁ ଗାଉଛି ଯୋଉ ରାଧାରାଣୀଙ୍କର ଭଜନ ଚପୁ ଛାନ୍ଦରେ, ସେ ରସ ସେଥିରେ ନାହିଁ, ମୁଁ ପଛ ଜଗନ୍ନାଥ ଟାଣି ଆଣିଲେ ମୋତେ ଭଲ ଲାଗିଲାନି, ମୁଁ ପଳେଇ ଆସିଲି, ତା ଗୁରୁଙ୍କୁ ସେ କହୁଥାଏ ମୋତେ ସେଇଟା ହିଁ। ମୁଁ ତା ଇଣ୍ଟରଭ୍ୟୁ କାହିଁକି ମୁଁ ତା ବହୁତ ଗୀତ ଶୁଣିଛି, ମାନେ ବୁଢ଼ୀଟା ଅଛି କି ନାହିଁ, ଆଉ ସେ କହୁଥାଏ ସବୁ, ସେଇଟା ତାଙ୍କ ଗୁରୁଙ୍କ କଥା କହୁଥାଏ, ତାଙ୍କ ଗୁରୁ ତାଙ୍କୁ କହିଲେ ମୋ ପୂର୍ବରୁ କ୍ଲାସ୍ରୁ, ତାଙ୍କ ଗୁରୁ ତାଙ୍କୁ କହିଲେ ଦେଖ ମା ମୋ କଣ୍ଠଟା ଭଲ ନୁହେଁ, କିନ୍ତୁ ତା ସୂତ୍ର ଦେଇଦେଲି, ସେ ଗୁରୁଙ୍କର କଣ୍ଠଟା ଭଲ, ତାଙ୍କ କତିରୁ ଯାଇ ତୁ ଶିଖିବୁ ଯା, ସେ ହାତ ଯୋଡ଼ିଲା, ଏଭଳିଆ ଗୁରୁ ଆଜ୍ଞା ମିଳିବେ, ସେ ଆଜି ବି ସେ ଗୁରୁଙ୍କୁ ଦେଖ, ତା ଗୁରୁ କଣ୍ଠ ଭଲ ନୁହେଁ, ସେ ବର୍ତ୍ତମାନ ଇଣ୍ଟରନ୍ୟାସନାଲ ସିଙ୍ଗର ଗୋଟେ ହେଇଗଲାଣି, ସେ ଗୁରୁକୁ ଭୁଲି ପାରୁନି, ଗୋଟେ କର୍ମୀ ଲୋକ ହରେ ଯୋଉମାନେ ଡିଭୋଟି, ଆମେ ଗୋଟେ ଭକ୍ତ ହେଇଛେ, ଆମର କିଛି ଜାଣିନି, ତୁଳନା କରିଦଉଛି ଗୁରୁଙ୍କୁ, ଗୁରୁଙ୍କୁ ଗୁରୁ ସିଏ ହେଭି, ସବୁବେଳେ ହେଭି ହେଭି, ଲାଇଟ୍ କେମିତି ହେବେ, ହେଭିଟେ ଲାଇଟ୍ ହେବ, ଲୁହାଟା କେତେବେଳେ ପାଣିରେ ଭାସିବ, ଛୋଟିଆ ସେ ପାର୍ଟିକିଲ୍ଟା ହେଇଗଲେ କ'ଣ ଅଂଶଟା ହେଇଗଲେ ସେ ତଳକେ ଭାସିବନି, ସବୁବେଳେ ପାଣିରେ ବୁଡ଼ିବ, ବୁଝିପାରିଲେନି ବାବୁ ଲେବୁ, ଗୋଟେ ପେପର ବଣ୍ଡଲ ଟାଉନ ନା, ମୁଁ ଏଇ ବହିଟାକୁ ପକଉଥିଲି ଦେଖିଥିଲି, ମୁଁ ଭାବିଲି ଯୋଉ ରିଜେକ୍ଟ ବହିଟା କେତେଟା ଥିଲା, ପୁରୁଣା ହେଇଯାଇଥିଲା, ଉଇଖା ମୁଁ ପାଣିରେ ପକେଇଦେବି, ଦେଖିବା ସେ ବୁଡ଼ିଲାଣି, ସେଠି ଅଖାରା ବାନ୍ଧିକି ବୁଡ଼େଇଲି ପେପରଟା ନା, ଆଉ ଯେତେ ଓଜନ ହେଲା କ'ଣ ହବ, ସେ ଭାସୁଛି ଲୁହା, ଗୋଟେ ଗୋଟେ ଡ୍ରପ୍ ଆଣିଲ, ଗୋଟେ ପାର୍ଟିକଲ ଗୋଟେ ଅଂଶଟା ଆଣି ଫୋପାଡ଼ିଲ ପାଣିଲେ ସେ ବୁଡ଼ିଯିବ। ହେଭି ସବୁବେଳେ ହେଭି ଗୁରୁ ପାଇଁ ସେ ସବୁବେଳେ ହେଭି ଆଉ ସେ କେବେ ଲାଇଟ୍ ହେଇପାରିବନି, ତୁମେ ତାଙ୍କୁ ଲାଇଟ୍ କରିପାରିବନି, ତୁମେ ଲାଇଟ୍ ହେଇଯିବ। ସେଇଟା ବୁଝିବାକୁ ପଡ଼ିବ, ସେ ଜୀବନରେ ଗୋଟେ ବୁଝିବାକୁ ପଡ଼େ, ମୁକମ୍ କରୁଥିବା ଆଚାର। ଅର୍ଜୁନ ସେଇଟା ବୁଝିଲେ, ଅର୍ଜୁନ ସେ ଯୋଗ୍ୟତା ଅଛି। ବଳଦେବ ଦର୍ଶନ ଏ ଯେ ପ୍ରପାତ ଲେଖିଲେ ସେ ଜ୍ଞାନ ପାଇଁ ଉପଯୁକ୍ତ ବ୍ୟକ୍ତି ତା କହିଦେବା ଦରକାର ଏ ଶ୍ଳୋକଟିକୁ, କାରଣ ବହୁତ ବଢ଼ିଯାଉଛି, ଏତେ ଓସାରିବାକୁ ପଡ଼ିବ। ଏଇଠି କହିଲେ ଇତି ଶ୍ରୁତି ପ୍ରସିଦ୍ଧ ଅର୍ଜୁନ ସେ ଜ୍ଞାନାଧିକାରିତ୍ୱ ଦର୍ଶିତମ। ଏ ଯେଉଁ ଶ୍ଳୋକଟି ମୁଁ ପଢ଼ିଲି ଏଇଟା ଶ୍ରୁତି ପ୍ରସିଦ୍ଧ, ଶ୍ରୁତି ବେଦ ପୁରାଣ କହୁଛନ୍ତି ଜ୍ଞାନାଧିକାର ଲକ୍ଷଣ ଏହା ଏହା, ତେଣୁ ଅର୍ଜୁନ ଜ୍ଞାନ ଲାଭ କରିପାରିବେ। କ'ଣ ଅର୍ଜୁନଙ୍କର ଯୋଗ୍ୟତା ଅଛି, କେଉଁ କେଉଁ ଶ୍ଳୋକରୁ ସାଙ୍ଗେ ସାଙ୍ଗେ କାଢ଼ିଲେ, କେତେ ଆଚାର୍ଯ୍ୟମାନେ ଆନାଲାଇଜ୍ କରିଛନ୍ତି, କେଉଁ କେଉଁ ଶ୍ଳୋକରୁ ଜଣାପଡ଼ୁଛି ଅର୍ଜୁନଙ୍କର ଚାରିଟା ଗୁଣ ଅଛି। ଗୋଟେ ଜଣେ ଜ୍ଞାନ ଲାଭ କରିବା ପାଇଁ ତାର ଚାରିଟା ଗୁଣ ଦରକାର। ଦୁଇଟା କଥା ମୁଁ କହୁଥିଲି, ମୁଁ ସେଇଟା ଭୁଲିଯାଉଛି ବାରମ୍ବାର ଇମ୍ପୋର୍ଟାଣ୍ଟ ପଏଣ୍ଟଟା। ଅତି ଜଣେ ସରଳ ଚିତ୍ତ ହେଇକି ଗୁରୁ ବୈଷ୍ଣବଙ୍କ ପାଖରେ ସେବା କରିକି ତାଙ୍କ ଆଶ୍ରୟରେ ସେ ତାର କଟିଗଲା, ତାର ଜୀବନ ଗୋଟେ। ଆଉ ଗୋଟେ ଜୀବନ ହେଲା ତାର ଯଦି ପୂର୍ବରୁ ସ୍ୱୀକୃତି ରହିଛି, ସେ ସମ୍ପୂର୍ଣ୍ଣ ଏ ଜ୍ଞାନବାନ ହେଇକି ସେ ରସଯୁକ୍ତ ହେଇକି ଯାଉଛି, ସେଥିରେ ବି କୃପାର ଆଶ୍ରୟ ରହିଛି। ମଝି ମଝିକା ହବ ସାଧନ ତୁମେ କରିକି, ତୁମେ ଷ୍ଟ୍ରିକ୍ଟ ସାଧନ ଯେତେ ଯାହା କର ତା ଅର୍ଥ ନୁହେଁ ଆମେ ଢିଲା ହବା, ସାଧନ କରୁଛେ କୃପା ପାଇଁ, ସାଧନ କରୁନେ ସ୍ୱତନ୍ତ୍ର ଭଗବାନ କୃପାଟାକୁ ଆକର୍ଷଣ କରିବେ ନାହିଁ। ପ୍ରକୃତ ଭକ୍ତି ଯୋଗରେ ସାଧନର ଅର୍ଥ ହେଲା ତୁମର ଆଶ୍ରୟଟାକୁ ବଢ଼େଇବ। ଯେ ସାଧନ କରିକି ଆମର ଗୁରୁ ବୈଷ୍ଣବ ଉପରେ ଆଶ୍ରୟ ଆସୁନି, ଗୁରୁଙ୍କ ଉପରେ ସାଧନର ଅର୍ଥ ବହୁ ଜପ କଲା ପରେ ବି ଗୁରୁଦେବ ମୋତେ କୃପା କରନ୍ତୁ, ବହୁ ଜପ କଲା ପରେ ଯେ ଗୁରୁ ନାହାନ୍ତି କୃଷ୍ଣ ମୋତେ କୃପା କରନ୍ତୁ, ଏଠି ରଙ୍ଗ ଏପରି ସବୁ ଆମେ ଆଶ୍ରୟ କରିବୁ, ଏସବୁ ନୁହେଁ। ଗୁରୁଙ୍କର କୃଷ୍ଣ ତୁମର କୃଷ୍ଣ ନୁହନ୍ତି, ସେଥିପାଇଁ ଆମେ ଆମେ ଗାଉଛେ ନା କ'ଣ, କୃଷ୍ଣ ଯେ ତୋମାର କୃଷ୍ଣ ଦିତେ ପା, ତୁମାର ସେବା କରୁଛେ କୃଷ୍ଣଙ୍କର, କିଛି କାହାର କୃଷ୍ଣ ଆଚାର୍ଯ୍ୟଙ୍କର କୃଷ୍ଣ, ଆମର କୃଷ୍ଣ ନୁହନ୍ତି, ଆମେ ତ ମାୟାର ଆଉ ଆମେ କ'ଣ କୃଷ୍ଣଙ୍କର ହବା। କୃଷ୍ଣଙ୍କର ଯିଏ ହୁଅନ୍ତି ସେ ଜଗତରେ ତାଙ୍କର କାହା ସମ୍ପର୍କ ନଥାଏ, କୃଷ୍ଣ ସମ୍ପର୍କ ଥାଏ। କୃଷ୍ଣ ଏକାକୀ ଆଉ ତୁମେ କୃଷ୍ଣଙ୍କୁ ପାଇବାକୁ ହେଲେ ତୁମକୁ କ'ଣ ହବାକୁ ପଡ଼ିବ, ଏକାକୀ ଅଭିନୟ ଭାବିଲେ କରୁଛ କେବେ, ଦେଖିଛ ନା ଏକା କ'ଣ ଆଉ ଦେଖିଛ, ଏକାକୀ ଅଭିନୟ ଜାଣିନ, ଏକାକୀ ଅଭିନୟ ୱାନ୍ ଆକ୍ଟ ପ୍ଲେ ମ ଇଂଲିଶରେ କୁହେ, ସେ ଏକୁଟିଆ ଏକୁଟିଆ ରାଜା ରୋଲ୍ କରିଦେବ, ସାଙ୍ଗେ କମେଡ଼ିଆନ୍ ରୋଲ୍ କରିବ, ସାଙ୍ଗେ ଗୋଟେ ଝିଅ ରୋଲ୍ ହେଇଯିବ। ଆଜିକାଲି ତ ଏଇଟା ଶୁଣା ଛୁଆଟି ବେଳେ ଆମେ ସବୁ ଏଇଟା ଦେଖିଥିଲୁ, ଅଛନ୍ତି କ'ଣ ଥିବ ସେ ଏକାକୀ ଏକାକୀ ସବୁ ଏକାକୀ ଅଭିନୟ କ'ଣ ବୁଝିପାରୁଛ କି ନାହିଁ, ଏକାକୀ ଅଭିନୟ କରିବାକୁ ପଡ଼େ, ଏକାକୀ ସବୁ କାମ କରେ, ତାର ସବୁ କାମ କରୁଛି, ୱାନ୍ ଆକ୍ଟ ପ୍ଲେ ତ କୁହାଯାଏ, ସେଇଟା ସବୁ ଥିଲା ଜୀବନ ଛୋଟ ବେଳେ ସବୁ କରନ୍ତି, ତାଙ୍କୁ ସବୁ ଭଲ ଭଲ ପୁରସ୍କାର ସ୍କୁଲ ପ୍ରତିଯୋଗିତାରେ ସେ ସବୁ କରନ୍ତି, ସେ ରଜା ହୋଇକି ହସିଦେବ ତାପରେ କ'ଣ କରିଦେବ ଏସବୁ ବିଭିନ୍ନ ରୋଲ୍ କରେ। ସେଭଳିଆ କୃଷ୍ଣକୁ ପାଇବା ଘରେ ତୁମକୁ ଗୋଟିଏ ସେଇ କୃଷ୍ଣ ଏକ, ଆଉ କେହି ତୁମ ମୁଣ୍ଡ ଭିତରେ ନଥିବେ, ଗୁରୁ କୃଷ୍ଣ ବାସ। ଆଉ ତୁ ଡବଲ ରୋଲ୍ କରିକି ଭାବୁଛୁ ଭାବିଲେ ଆଉ ସଂସାର ବି ମୁଁ ପାଲାଟାକୁ କହି କ'ଣ ମଝି କରିବି, ପାଲାଟା ଯେଉଁ କଣ୍ଠଟା ଥାଏ ଦଣ୍ଡି ପାଲାର ମଝିଟା କ'ଣ କ'ଣ କଣ୍ଠାଟା ମଝି ରଖିବି, ସଂସାର କାମ ବି ଚାଲିବ ଠିକ ଯେ ଆଉ ମଠ କାମ ଠାକୁର କାମ ହେଟା ହୋଇପାରିବନି, ପାଲା ସବୁବେଳେ ଭାରି ରହିବ କୁଆଡ଼ୁ, ଭଗବାନ ପାଖକୁ ନା ଏଇଟା କାମ, ସଂସାର କାମଟା ଚଳିବା ଦରକାର, ଏଟା ନ କଲେ ନ ଚଳେ, ଏଟା ହବ କମ୍ପଲସରି, ତାହେଲେ ଯାଇ ଭଗବାନଙ୍କର ଭକ୍ତି ହବ। ଜ୍ଞାନାଧିକାରୀ କିଏ ମାନେ, ଏଠି କହିଲେ ଅର୍ଜୁନଙ୍କର ଜ୍ଞାନାଧିକାର ଲକ୍ଷଣ ରହିଛି କ'ଣ, ତତ୍ର ଜ୍ଞାନାଧିକାର ଲକ୍ଷଣ କ'ଣ କ'ଣ ଗୋଟେ ଗୋଟେ ଶ୍ଳୋକକୁ ଦେଖେଇ ଦେଉଛନ୍ତି, କିମ୍ ମୋ ରାଜିନ୍ନ ଗୋବିନ୍ଦ କିମ୍ବା ଭୋଗ ନେବ, ସେ ଶ୍ଳୋକ କହିଲେ ମୋ ରାଜ୍ୟ ଆବଶ୍ୟକ ନାହିଁ, ମୋର ଭୋଗ ଆବଶ୍ୟକ ନାହିଁ, ଏଥିରୁ ଜଣାପଡ଼ୁଛି ସମଦମ ତାଙ୍କର ଗୁଣ ରହିଛି, ବାହ୍ୟ ଇନ୍ଦ୍ରିୟ ସଂଯମ ଅଛି, ଅନ୍ତ ଇନ୍ଦ୍ରିୟ ସଂଯମ ଅଛି, ଜ୍ଞାନାଧିକାରର ଗୋଟେ ଲକ୍ଷଣ କହିଲେ। ଦ୍ୱିତୀୟ ଅପିତ୍ର ଲୋକ୍ୟ ରାଜସ୍ୟ ଇତି ଅହିକ ପାରାତ୍ରିକ ଭୋଗ ଉପେକ୍ଷା ଲକ୍ଷଣ ଉପରତି, ଉପରତି ଗୋଟେ ଲକ୍ଷଣ, ଉପରତି ହେଲା ଜ୍ଞାନୀର ଗୋଟେ ଲକ୍ଷଣ, ପ୍ରଥମ ଲକ୍ଷଣ ହେଲା କ'ଣ ସମଦମ, ଦ୍ୱିତୀୟ ଲକ୍ଷଣ ହେଲା ଉପରତି, ଉପରତି ଅର୍ଥ ତିନି ଲୋକର ରାଜା ହେଲେ ବି ମୁଁ ଚାହୁଁନି ଅହିକ ଭୋଗ, ଅହିକ ଭୋଗ ମୋର ଆବଶ୍ୟକ ନାହିଁ, ତାମାନେ କ'ଣ ବୈରାଗ୍ୟଟା ଅଛି, ଉପରତ ଲକ୍ଷଣ, ଭୋଗ ଯାହାର ବୁଦ୍ଧିର ତାର ଜ୍ଞାନ ଟିକିବ, ଭୋଗୀ ପାଖରେ ଜ୍ଞାନ କେବେ ରହିବନି, ସେସବୁ ତରଳ ହେଇଯିବ, ତାର ଲିଏ ତା ଜ୍ଞାନର କିଛି କିଛି ନାହିଁ, ଆଜି ପଢ଼ିଥିବ କାଲି କ'ଣ ହେଲା ସେ ଯାହା ପଢ଼ିବ ତାର କିଛି କାମ ନାହିଁ, ଭୋଗୀଟା ଆଉ କିଛି ରହିବନି, କିଛି ତାର କାମ ପ୍ରାକ୍ଟିକାଲ କାମ ଦେବନି। ଆଉ ଭକ୍ତିଦେବୀ ତ ସୁଖୀ ହେବେନି, ଭକ୍ତିଦେବୀଙ୍କର ଦୁଇଟା ପୁଅ ନା, ଜ୍ଞାନ ଆଉ ବୈରାଗ୍ୟ, ଆଉ ତୁମେ ତ ବୈରାଗ୍ୟକୁ ଆଦର କରୁନା, ଆଉ ତୁମେ ଦି ଭାଇ ବା ସିଏ ସେ ଦି ଭାଇ ସାଙ୍ଗରେ ରହିବେ, ତୁମେ ଗୋଟେ ଭାଇକି ରଖିବ, ଗୋଟେ ଭାଇକି ରଖିବନି, ହବନି, ସେ ରହିବେନି, ତୁମେ ତୁମର ବୈରାଗ୍ୟ ଜିନିଷଟା ନାହିଁ, ଜ୍ଞାନ ତୁମ ପାଖରେ ରହିବ, ଏ ଯେଉଁଟା ଅଛି ଏଇଟା କିଛି ନୁହେଁ, ଏଇଟା କିଛି ପାଞ୍ଚ ପଇସାରେ ତୁମର କାମରେ ଲାଗିବନି, ସମାଜରେ ତୁମେ ଯେତେବେଳେ ପ୍ରଚାର କର ଯାହା ବି କର, ଭୋଗୀଟା ତୁମେ ଆଉ ଭୋଗ ବୁଦ୍ଧିଟା ରହିଛି ଆଉ ସେ ଜ୍ଞାନରେ କିଛି ପାଞ୍ଚ ପଇସାରେ ମିଳିଲାନି, ଏଇଟା ଷ୍ଟ୍ରେଟ କଥା ଆଉ, ତୁମେ ଭଲ ଭାବ ଖରାପ ଭାବ, ଏଇଟା ତ ମୁଁ ତ ଫିଲୋସଫିରେ କହୁଛି ଆଉ, ତୁମେ ଦର୍ଶନଟା ଏଇଟା ଦେଖିଦେଉ ନା, ଭକ୍ତି ମହାରାଣୀ କାହାକୁ ଧରି ଯାଉଥିଲେ, ଦୁଇଟା ପୁଅକୁ ଧରି ଯାଉଥିଲେ ନା, ଜ୍ଞାନ ବୈରାଗୀ ଆଉ ଦି ଭାଇ ସେମାନେ, ତୁମେ କହିବେ ମୁଁ ଜ୍ଞାନ କଲ୍ଟିଭେଟ୍ କରି ବୈରାଗ୍ୟ ମୋର ଆବଶ୍ୟକ ନାହିଁ, ନାହିଁ ସେ ରହିବେନି, ଜ୍ଞାନ ରହିବେନି, ଦି ଭାଇ ତାଙ୍କ ସାଙ୍ଗରେ ରହନ୍ତି ଆଉ ସବୁବେଳେ ଜ୍ଞାନ ବୈରାଗୀ ଆଉ, ଆଉ ତିନି ମାଙ୍କୁ ଧରିଦେଲେ, ଭକ୍ତି କଲେ ଜ୍ଞାନ ବୈରାଗ୍ୟ ସ୍ୱାଭାବିକ ଆସିବ, ଜ୍ଞାନ ବୈରାଗ ଅସମ୍ମାନ କରା ହବ, ଭକ୍ତି ଅପ୍ରସନ୍ନ ହେଇଯିବି, ଆମର ଯୋଉ ଯୁକ୍ତ ବୈରାଗ୍ୟ ରଖା ହେଇଛି ନା, ଆଉ ବେରଟା କାଟିଦିଏ, ଶବ୍ଦଟା କାଟି ଦିଆହେଇଛି, ଯୁକ୍ତ ବୈରାଗ୍ୟ, ଶୁଷ୍କ ବୈରାଗ୍ୟ ନୁହେଁ, ଅଧିକା ଖାଇବନି କମ୍ ଖାଇବନି, ଅଧିକା ଶୋଇବନି କମ୍ ଶୋଇବନି, ଅଧିକା ବୁଲିବନି କମ୍ ବୁଲିବନି, ଯୁକ୍ତ ସବଳ ରହିବ, ବୈରାଗ୍ୟକୁ ନହେଲେ ମହାପ୍ରଭୁ ଭକ୍ତଗତ ବୈରାଗ୍ୟ ପ୍ରଦାନ ଯାହା ଦେଖି ପ୍ରୀତହନ ଗୌରବ ଭଗବାନ ମହାପ୍ରଭୁ ଖୁସି ହେଇଯାନ୍ତି, ଏ ବୈରାଗ୍ୟ ଆଚରଣ କରୁଛି, ଭଲ ହେଲା ବୈରାଗ୍ୟର ଧର୍ମ ଆଚରିଲ, ବୈରାଗ୍ୟ କରିବେ ସଦା ନାମ ସଂକୀର୍ତ୍ତନ ମାଗିଆ ଖାଇବା କରେ ଉଦର, ମହାପ୍ରଭୁ ଖୁସି ହେଇଗଲେ ରଜାଗର ଛା ଆସି ଭିକ ମାଗୁଛି, ଆଉ ତୁମେ ଡିମାଣ୍ଡ କ'ଣ କରୁଛ, ତୁମେ ମୁଁ ଏହା ହେଲି, ମୁଁ ଏହା ଥିଲି, ଏହା ଆସି ଖାଇବି, ଇସ୍କନ ଏଇଟା ଇସ୍କନ କ'ଣ ଅଭାବ ଅଛି, ତୁମେ କିଏ କି ଭକ୍ତି କରିବ, ତୁ କ'ଣ ଭୋଜନ କରିବ, ତୁ ଏଇଟା ଗୋଟେ କମ୍ପାନୀ, ତୁମେ ଡିମାଣ୍ଡ କରୁଛ ଏଠି, ତୁମେ ସେଇଟା ଯିଏ ନ ଜାଣି ତାଙ୍କୁ ପାଠ ପଢେ, କିଛି ପାଞ୍ଚ ପଇସା ଜିନିଷ ପାଇବନି, ତୁମେ ଘରକୁ ଖାଲି ହାତରେ ଫେରିଯିବ, ମନେ ରଖିତ ଏଇଟା ମହାପ୍ରଭୁଙ୍କ ଧାରା, ଏ ପ୍ରଭୁପାଦ ମହାପ୍ରଭୁଙ୍କ ଲୋକ, ସେ ମହାପ୍ରଭୁଙ୍କର ଓନ୍ ମ୍ୟାନ୍, ଡିଟାଚମେଣ୍ଟ ତୁମର ତୁମର ଗୋଟେ ବୈରାଗ୍ୟ ନାହିଁ, ବିଦେଶୀ ଲୋକଙ୍କୁ ଆଣିକି ସେ ରାସ୍ତା କଡ଼ରେ ଶୋଇ ଦେଉଥିଲେ, ବମ୍ବେରେ ରାସ୍ତା କଡ଼ରେ ଶୋଇକି ସେମାନେ ମନ୍ଦିର କରିଛନ୍ତି, ପ୍ରଭୁପାଦଙ୍କର ଶକ୍ତି ଥିଲା, ଆମେ କହିବା ଆମେ ଭାରତୀୟ ଲୋକ ହେଇକି ଆମେ ସବୁବେଳେ ଗୋଟେ ଏନ୍ଜୟମେଣ୍ଟ ରହିବା, ପଠ ମନ୍ଦିର ସମ୍ପତ୍ତି ତାକୁ ଦେଖିବନି, ତୁମେ ପଇସା ପତ୍ର ଭଲ ମନ୍ଦ ଉଡ଼େଇକି ତୁମେ ଖର୍ଚ୍ଚ କରିବ, କ'ଣ ଭକ୍ତି କରିବ, ତୁମେ ପାରିବନି ବାବା, ହାରିଯିବ, ଜ୍ଞାନ ଭକ୍ତି ମହାରାଣୀଙ୍କର ଦୁଇ ପୁଅ ଇଏ ବୈରାଗ୍ୟକୁ ତୁମେ ଭଲ ପାଉନ ମାନେ ତୁମେ ଜ୍ଞାନ ତୁମ ପାଖରେ ରହିବନି, ମହାପ୍ରଭୁ ବି ଭଲ ପାଇବେନି ଭୋଗୀ ଲୋକ, ତେବେ ଏଇଟା ଗୋଟେ ଲକ୍ଷଣ, ଉପରତ ଗୋଟେ ଲକ୍ଷଣ, ସମତମ ଗୋଟେ ଲକ୍ଷଣ, ଏଇଟା ଅର୍ଜୁନଙ୍କର କେଉଁ କେଉଁ ଶ୍ଳୋକରେ ରହିଛି, କିଙ୍ଗ ରାଜନ ଗୋବିନ୍ଦ ସମତମ ଅପିତ୍ର ଲକ୍ଷ୍ୟ ରାଜନ ଅହିକ ପାରାତ୍ରିକ ଭୋଗ ଉପଲକ୍ଷଣ ଇତି ଉପରତି ଭକ୍ଷମ ଭକ୍ତୁମ୍, କହିଲେ ନା ମୁଁ ଭିକ ମାଗିକି ବରଂ ଚଳିବି, ପୂର୍ବ ଶ୍ଳୋକରେ କହିଲେ ଶ୍ରେୟ ଇତିମ୍ ଦ୍ୱନ୍ଦ ସହିଷ୍ଣୁ ଲକ୍ଷଣ, ଏତେ ତୀକ୍ଷା ଜ୍ଞାନ ଯେ ପାଇବ ସେ ସହିବାକୁ ପଡ଼ିବ, ମୁଁ ଭିକ ମାଗିକି ବରଂ ଖାଇବି ରାଜା ହେଇକି ମାନେ କ୍ଷେତ୍ରୀ ହେଇକି, କିନ୍ତୁ ମୁଁ ଯୁଦ୍ଧ କରିବିନି, ଏଇଟା ତାଙ୍କର ସହିଷ୍ଣୁତାର ଲକ୍ଷଣ। ଆଚ୍ଛା ଗୁରୁବାକ୍ୟ ଦୃଢ଼ ବିଶ୍ୱାସ ଲକ୍ଷଣ ଶ୍ରଦ୍ଧା, ଏଇଟାକୁ ଏଇଟା ହିଁ କଟା ଯାଇନି, ଦେଖ ତୁମର ଜ୍ଞାନ ରହିଲା ସମତମ ଇନ୍ଦ୍ର ସଂଯମ କରିଦେଲ, ତାପରେ ବୈରାଗ୍ୟ ରହିଲା, ତାପରେ ଦ୍ୱନ୍ଦ୍ୱ ସହିଷ୍ଣୁ ଲକ୍ଷଣ ରହିଲା, ତାପରେ ବି ଜ୍ଞାନ ଲାଭ କରିବାକୁ ହେଲେ ଗୁରୁବାକ୍ୟର ବିଶ୍ୱାସ, ନହେଲେ ହବ ଜ୍ଞାନ ବି ରହିବେ, ଆଉ ତୁମେ ଶୁଖିଲା କ'ଣ ଗୁରୁଙ୍କୁ କାଟିଦେଇକି ଗୁରୁଙ୍କର ଆଚାର୍ଯ୍ୟଙ୍କୁ କାଟିଦେଇକି ତୁମେ କ'ଣ ଭାଗବତ ପଢ଼ିଦେଲ, ଆଜି ଶ୍ଳୋକ ପଚାଶ ମନେ ରଖିଦେଲ, ହଜାର ସେ ମନେ ତୁ କଥା କହିଲେ ତାଠୁ ଉଠିଯିବ, ଆମେ ମାନିନବୁ, ତୁମର ଗୁରୁ ବିଷ୍ଣୁଙ୍କୁ ବିଶ୍ୱାସ ନାହିଁ, ଆମେ କେବେ ବି ପାଞ୍ଚ ପଇସାରେ ମାନିବୁନୁ, ସେଇଟା କିଛି ନାହିଁ, ସେଇଟା ସବୁ ପ୍ଲାଟଫର୍ମ ସ୍ପିକର, ସେମାନେ ଜଗତର କାହାର କଲ୍ୟାଣ କରିପାରିବେନି, ଭକ୍ତି ଠାକୁର କୁହନ୍ତି, ତୁମେ ଗୁରୁ ବୈଷ୍ଣବଙ୍କ ସହିତ ତୁମର ସମ୍ପର୍କ ନାହିଁ, ତାଙ୍କ ପାଇଁ ତୁମ ହୃଦୟ କାନ୍ଦୁନି, ତୁମେ ଯାହା କିଛି କରୁଛ ତୁମ ପାଇଁ କରୁଛ, ତାଙ୍କୁ ୟୁଜ୍ କରୁଛ, କେବେ ତୁମର ସ୍ପିରିଚୁଆଲ ସଫଳତା ଲାଭ କରିପାରିବ, ଦେଖ ଏଠି ପଏଣ୍ଟ ଆସିଲା ସାଙ୍ଗେ ସାଙ୍ଗେ, ଗୁରୁବାକ୍ୟ ଦୃଢ଼ ବିଶ୍ୱାସ ଲକ୍ଷଣ ଶ୍ରଦ୍ଧା ତତ୍ ଉତ୍ତର ବାକ୍ୟ ବ୍ୟକ୍ତି ଭବିଷ୍ୟତି, ଗୁରୁବାକ୍ୟ ଦୃଢ଼ ବିଶ୍ୱାସ ଏଇଟା ତ କାହିଁକି କୋଉଠୁ କୁହା ଆସିନି, ତୁମମାନେ ସେ ଗୁରୁ ଗ୍ରହଣ କରୁନାହାନ୍ତି, ଉତ୍ତର ବ୍ୟକ୍ତି ଭବିଷ୍ୟତି, ଆଗେ ଏଇଟା ଜଣାପଡ଼ିବ, ଆଗ ସବୁ କହିବେ ନା କାର୍ପଣ୍ୟ ଦୋଷ ବହୁତ ସ୍ୱଭାବ, ମୁଁ ନିଶ୍ଚିତ ଭାବରେ ଶ୍ରେୟ ନିଶ୍ଚିତ ବୃହିତ ନୁହେଁ, ମୁଁ ଆପଣଙ୍କ ଶିଷ୍ୟ ହେବି, ତାହେଲେ ସିଏ ତାଙ୍କର ଦୃଢ଼ ବିଶ୍ୱାସ ଅଛି, ଏତିକି ଗୁଣରେ ଜଣଙ୍କର ଜ୍ଞାନ ରହିବ, ତେଣୁ ଅର୍ଜୁନ ହଉଛନ୍ତି ପୂର୍ବ ସେଥିପାଇଁ ଲେଖିଲେ ବହୁତ ସଦ୍ଗୁଣ ଥିଲା, ଗୋଟିଏ ପଏଣ୍ଟ ମାରିଦେବେ, ଆଉ ଜ୍ଞାନ ବୈରାଗ୍ୟ ସବୁ ସବୁ ତାଙ୍କ ପାଖରେ ଥିଲା, ତେଣୁ ଇଏ ହଉଛି ଶିଷ୍ୟର ଲକ୍ଷଣ, ଆଉ ଶିଷ୍ୟର ଜୀବନରେ ସବୁକିଛି ନଷ୍ଟ ହେଇଯାଇପାରେ, ତାର ଭଜନ ହଉ ନ ହଉ ତାର କ'ଣ ଦୁର୍ବଳତାର, ସେ ଗୋଟିଏ ଜିନିଷ ଯଦି ବିଶ୍ୱାସ କରେ, ସେ ଘୁରି 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 ଯେଉଁଦିନ ହେଲେ ସେ ଗୁରୁଚରଣକୁ ଆସିବ, ସେଇଟା ହେଲା ମୁକମ କରୁଥିବ ଆଚାଲ, ସେ ସେଇଟାକୁ ବିଶ୍ୱାସ କରୁନି, ଭଗବାନଙ୍କ ଚରଣ କମଳରୁ ଭଗବାନ ଫେରେଇଦେବେ, ଆଜି ମୁଁ ଏଇଟା କହୁଛି ମୋର ଅନୁଭବରେ ମୁଁ କହୁନି, ମୋର ଅନୁଭବରେ ମୁଁ କହୁନି, ଶାସ୍ତ୍ର ଅନୁଭବରେ, ଆଚାର୍ଯ୍ୟମାନଙ୍କ ଅନୁଭବରେ କହୁଛି, ଭଗବାନଙ୍କ ଚରଣ କୋଣ ତୁମେ ପଳେଇ ଆସିବ, ଭଗବାନଙ୍କ ଚରଣକୁ ତୁମେ ପଳେଇ ଆସିବ। ରାଧାରାଣୀ ତୁମକୁ ରଖିବେନି, ଫୋପାଡ଼ ଦେବେ। ସେ ବା ଆମର ମହାରାଜ ମହାରାଜ ସେବାବତ ପଡ଼ିଛନ୍ତି ନା, ଆମର ରାଧାରାଣୀ ମହାରାଜ, ସେ ଜଣେ ଭକ୍ତଙ୍କୁ ସେ କଥା କହୁଥିଲେ, ସେ ଆମର ଇସ୍କନ ରହୁଥିଲା। ଗୁରୁ ରହୁଛନ୍ତି ଗୁରୁଙ୍କ ସଂସ୍ଥା, ଶିଷ୍ୟ କହିଲେ ମୁଁ ଯାଇକି ମୋର ମୋର ବାବା ଝିଅ ବୃନ୍ଦାବନ ଭୋଜନ କ'ଣ ତୁ ଭୋଜନ କରିବୁ ରେ, ଗୁରୁ ବା ମନ୍ତ୍ରଟା ନେଇଛୁ ଗୁରୁଙ୍କ ପାଖରୁ, ଗୁରୁ ଆଜି ପ୍ରଭୁପାଦକୁ ପ୍ରଣାମ କରୁଛୁ, କ'ଣ ଭୋଜନ କରିବୁ, କି ଭୋଜନଟା ଜାଣିଛୁ ତୁ, ମାୟର ଲାତ ଖାଇ ଖାଇ କୁଆଡ଼େ ତୁମେ ଥିଲ, ଆଜି ଗୁରୁ ଗ୍ରହଣ କରିଛ, ତୁମେ ଗୁରୁଙ୍କୁ ଆସିକି କଥା କହିଦେଉଛ। ସେ ମହାରାଜଙ୍କୁ କହିଲେ, ମହାରାଜଙ୍କୁ ସେ କଥା କହିଲେ, କହିଲେ ଦେଖ ମହାରାଜ ଡାଇରେକ୍ଟ କିଛି କହୁନି, ସେ ତ ଭାରି ବିନମ୍ର ଲୋକ, ସେ କହିଲା ସେ ପଳେଇଗଲା ପରେ ତାକୁ ଭକ୍ତମାନେ ଆସିଲେ କହିଲେ, ଦେଖ ସେ କହୁଛନ୍ତି ମୁଁ ଭୋଜନ କରିବି, କ'ଣ ବାବା ଝିଅ ଗୋଟେ କହିଲେ, ଦେଖ ତୁ ଭୋଜନ କରିବ ତାପରେ କ'ଣ କରିବ, ଶୁଦ୍ଧ ଭକ୍ତ ହବ। ଆଚ୍ଛା ଶୁଦ୍ଧ ଭକ୍ତ ତାପରେ କ'ଣ କରିବ, ଶୁଦ୍ଧ ଭକ୍ତ ହେବ ତାପରେ କୁଆଡ଼େ ଯିବ, ଗୋଲକ ବୃନ୍ଦାବନ, ତାପରେ କୁଆଡ଼େ କରିବ, ତୁମେ ଗୋଲକ ବୃନ୍ଦାବନ ଗଲେ ସେଇଠି କୃଷ୍ଣ ପଚାରିବେ ସେ ଗୁରୁଚରଣ ପଦ, ତୁ ଶୁଦ୍ଧ ଭକ୍ତ ହେଇକି ଆସୁଛୁ, ମୋ ଶୁଦ୍ଧ ଭକ୍ତର ତୋର ମତି ଅଛି ତ, ତୁ ଯାଇ ତ ପାରିବୁ, ମହାରାଜ ତାଙ୍କ ପରିଭାଷାରେ କହୁଥିଲେ ଯେ ତୁ ଗୋଲକ ବୃନ୍ଦାବନ ଯା, କୃଷ୍ଣ ତୁମକୁ ଠେଲିଦେବେ କୋଉଠିକି, ସେ ଗୁରୁଚରଣ ପାଖକୁ। ମହାରାଜ ତାଙ୍କର ସେବକ ଯାଇଥିଲେ ତ ଆରଥର ବୃନ୍ଦାବନ, ମତେ କହୁଥିଲା ନା ରେ ଭଲ କଥା, ଆମେ ସେଟା ଜାଣିଛୁ ଫୁଲ ସେଟା ସେ ଆଉ ମୁକମ କରୁଥିବା ଆଚାର, ତୁମେ ଯେତେବେଳେ ଆଶ୍ରୟ ନେଇଗଲେ ବି ସେଥିପାଇଁ ସେ ଗୋଟେ ନରତନ ଦାସ ଗୋଟେ ପଦ ମାରିଦେଲେ ନା, ସେଇଟା ସେ ଦେବୁ ନା, ସେମିତି ସବୁ ନା, ଆଶ୍ରୟ ଲୟା ଭାଜେ ତାତେ କୃଷ୍ଣ ନାହିଁ ତେଜେ, ଆର ସବୁ ମରେ ଅକାରଣ, ମରେ ଅକାରଣ ବାହାର, ତୁମର ଜ୍ଞାନ ମରିଯିବ, ତୁମେ ହିଁ ମରିଯିବ ଯଦି ମୁକମ କରୁଥିବା ଆଚରଣ ବୁଝିପାରିବ। ସେଥିପାଇଁ ଆଚାର୍ଯ୍ୟ ଗୁରୁବର୍ଗଙ୍କୁ ଜୀବନ ଦେବାକୁ ପଡିବ, ସବୁବେଳେ ତାଙ୍କୁ ସ୍ମରଣ, ପୂର୍ବ ଆଚାର୍ଯ୍ୟ ଅଜସ୍ର ସ୍ମରଣ, ଅଜସ୍ର ଶବ୍ଦ ଲାଗେ, ଅଜସ୍ର ସ୍ମରଣ, ଗୁରୁ ବର୍ଗ ଆଚାର୍ଯ୍ୟ ତାଙ୍କର ଶିକ୍ଷା ଅଜସ୍ର ସ୍ମରଣ କର, କ'ଣ ଭଗବାନ ତୁମେ ସ୍ମରଣ କରିବେ ପାରିବନି। ଶୁଦ୍ଧ ଭକ୍ତ ମନ ଭିତରେ ନ ରହିଲେ ଭଗବାନଙ୍କ ମନ ଭିତରେ ରହିବେ ନାହିଁ, ସୁଦାମ ମନରେ ନାହାନ୍ତି ମାନେ କୃଷ୍ଣ ମନରେ ରହିବେନି, ଦ୍ରୌପଦୀ ମନରେ ନାହାନ୍ତି ମାନେ କୃଷ୍ଣ ମନରେ ରହିବେନି, ଅର୍ଜୁନ ମନରେ ନାହାନ୍ତି ମାନେ କୃଷ୍ଣ ମନରେ ରହିବେନି, ଗୋପୀ ମନରେ ନାହାନ୍ତି ମାନେ କୃଷ୍ଣ ମନରେ ରହିବେ, ରାଧାଙ୍କ ମନ ରଖିକି ବି କୃଷ୍ଣ ମନ ରଖିବ, ଭକ୍ତ ନା ଆଗେ ଆଉ କ'ଣ ଲାଗେ, ଆଗେ ଭଗବାନ ଭକ୍ତ କୋଉଠି ଲାଗେ ନା, ଭକ୍ତ ଭଗବାନ ଲାଗେ, ଆଉ ଭଗବାନ ଭକ୍ତ କୋଉଠି ଲାଗେ, ଭକ୍ତ ଭଗବାନ। ଆଉ ତୁମେ ଭଗବାନ ଭକ୍ତ କ'ଣ କରିବା ପାଇଁ ଚାହୁଁଛ, ଭଗବାନଙ୍କର ମୁଁ ଭକ୍ତ ବି ନୁହେଁ, ଭକ୍ତର ଭକ୍ତ ହୁଅ ତାପରେ ଭଗବାନଙ୍କର ଭକ୍ତ ହ। ସେ ଗୁରୁ ବର୍ଗ ଆଚାର୍ଯ୍ୟ ବର୍ଗମାନଙ୍କୁ ସବୁବେଳେ ଅଜସ୍ର ସ୍ମରଣ କର, ଇଏ ହେଉଛି ଭଜନ। ଯାହା ଆମର ସମସ୍ୟା ଆସୁଛି ସବୁବେଳେ ନାମ କରିକି ତାଙ୍କୁ ପ୍ରାର୍ଥନା କରିବାକୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ତାଙ୍କର ସେବା ତାଙ୍କର ସ୍ମରଣ ସବୁବେଳେ, ତାଙ୍କର କୃପା ହେଲେ ସେଇ ମହାମନ୍ତ୍ରରେ ରାଧାକୃଷ୍ଣଙ୍କୁ ତୁମେ ଦର୍ଶନ କରିବ, ମନ୍ତ୍ର ମୃତ୍ୟୁ ମନ୍ତ୍ର ତାଙ୍କର କୃପାର ନା। ଆଉ ତୁମେ ଯଦି ସେଇଟାକୁ ସ୍ମରଣ କରିପାରୁନ, ଗୁରୁବର୍ଗଙ୍କୁ ସ୍ମରଣ କରିପାରୁନ, ଆଚାର୍ଯ୍ୟଙ୍କୁ ସ୍ମରଣ କରିପାରୁନ, ତୁମେ କ'ଣ ପାରିବ, ପାରିବ ଇଏ ଅଲଗା ରାସ୍ତା, ଇଏ ପଥ ଅଲଗା। ଯଦି ତୁମେ ଚାହୁଁଛ ସେଇ ଜିନିଷକୁ ରିଆଲାଇଜ୍ କରିବା ପାଇଁ, ଏଇଟା ହେଉଛି ଗୋଟିଏ ରାସ୍ତା, ସେକେଣ୍ଡ ୱେ ତୁମେ କିଛି ବାହାର କରୁନି, କିଏ କେତେ ପ୍ରକାର କଥା କହିଲେ ବି ସେକେଣ୍ଡ ୱେ କିଛି ଆର ନାହିଁ, ସେଟା କିଛି ଦିନ ପାଇଁ ତୁମେ ହେଲ୍ପ କରିବ, କିଛି ଦିନ ପାଇଁ ତୁମେ ସହାୟ କରିବ, କିଛି କାମ ନାହିଁ, କିଛି କାମ ଦେବନି, ତାର କିଛି ଆଉ ସମାଧାନ ହିଁ ନାହିଁ, ସମାଧାନ ଗୋଟିଏ ଏଇଟା। ସେଥିପାଇଁ ଅର୍ଜୁନଙ୍କର ଜ୍ଞାନ ଅଧିକାର ଲକ୍ଷଣ ଥିଲା, ଭଗବାନ ପଚାରି ଦେଲା ଅର୍ଜୁନ ତୁମେ କ'ଣ କହୁଛ, କ୍ଷେତ୍ର ହେଇକି ତାହେଲେ ଭିକ ମାଗିବ, ତ ମଦ ଭକ୍ତ ତୁମେ ମୋର ଭକ୍ତ ହିଁ ତୁମେ ଇଏ କରିବ, କହିଲେ ଆଜ୍ଞା ମୋତେ ସେଟା ବି ଗୋଟେ ପଏଣ୍ଟ, ମୋତେ କଷ୍ଟ ଲାଗୁଛି, ଏକ ହେଲା ସ୍ୱଜନ ମାନେ ବଧ ହେଇଯିବେ, ଦ୍ୱିତୀୟରେ ମୁଁ ଚିନ୍ତା କରୁଛି ଧର୍ମ ବି ଯିବ, ଆଉ ତୃତୀୟରେ ମୁଁ ଆପଣଙ୍କର ଭକ୍ତ, ଆପଣଙ୍କ କଥାଟା ବି ମାନିପାରିବି, କ'ଣ କରିବି ବର୍ତ୍ତମାନ, କାର୍ପଣ୍ୟ ଦୋଷ ସେବା ଶିଷ୍ୟ ହେଲେ କାଲି ଝିଅ ଶ୍ଳୋକ ଆମେ ଶୁଣେ, ହରେ କୃଷ୍ଣ ଜୟ ଗ୍ରନ୍ଥର ଶ୍ରୀମଦ ଭାଗବତ ଶ୍ରୀମଦ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ତାର ଗୌରବ ଆନନ୍ଦ ହରେ।